ओम नमो भगवते वासुदेवाय। श्रीमद्भागवतम दशम स्कंध 47 अध्याय श्लोक 55 10:47-55 जावंती अहनी नंदस्य ब्रजे अवासित अवासित सह उद्धवा ब्रजोपसाम क्षण प्रयाणी क्षण प्रयाणी कृष्णस्य कृष्णस्य वार्तया वार्तया जावंत्यहानि नंदस्य जावंत्यहानि नंदस्य ब्रजे अवासीत् स उद्धवः ब्रजे अवासीत् स उद्धवः ब्रज उपसां क्षण प्राणात् क्षण प्रायाणि ब्रज उपसां क्षण प्रायाणि प्रायाणि आसन कृष्ण सवार्तया आसन कृष्ण सवार्तया मिले जावंत 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 अहनि नंदस्य ब्रजे अवासीत् स उद्धवः ब्रज उपसांक्षण प्रायाणि आसन कृष्ण सवार्तया हरे कृष्ण पुष्कर प्रसन्न मातृवृंद हेमंत स्वामी आमर जो भागवत कथा चलती नंदग्राम रे आज 42 दिन दिवस कथा को आम स्वागत जनाऊु 42 आज 43 दिवस दिवस 43rd डे आम 55 श्लोक आलोचना करवा गत काली आम आलोचना करे कौटि उपवास कतिचित मासान कतिचित मासान कहले आम सनातन गोस्वामी कहते 10-11 मास 10-11 मास रे क्षण प्राय भाया लगला सीटा गोपीना गुणोदन सूच तांकर जो सूचना थिला जो क्रंदन करूथिले जो गृह ज्वाला थिला से सबको दूर करदले नंद महाराज आ जशोदा महाराज दूर कर पारे ना बा वर्णना करा जाए ना कि शोक को दूर करदे वर्णना कर कृष्ण लीला कथा गायन केमी दूर कले ना भगवान कथा गायन करी भगवान और भगवान कथा भितर कौन तफात ना रम्या मास गोकुम रम्या मास गोकुम ये आम जाना जे ये नंद महाराज मध्य आनंदित हेले नंद महाराज से शोक दूर करपार नले कि रे भगवान कथा कहले सब कले आस्ते आस्ते समस्त रम्या मास गोकुम गोकुम कह गल कहते समस्त वृद्ध वृद्धा युवक युवती पिला छुआ गाई गोरु वृक्ष तरु लता पशु पक्षी इत्यादि समस्त मन को आनंद प्रदान कृष्ण विरह समस्ते जर्जर हो रोते एमती पशुपक्षी मैंने कृष्ण का विरह जंत्रणा अनुभव कर भगवान सी समस्त आम निजर आम पुओ आम स्वामी आम स्त्री आम ये केम रही दरद रही यदि कौन टे असुविधा हो गला आम आईपर ना राति कौन गोटे असुविधा हो गला थी आम कथा चलता ब्रह्मपुर ब्रह्मपुर आम कथ कौलु इकन आकस्मृत तरफ से समय कथ फोन आसीगला जे आम पुअर आक्सीडेट हो पुअर आक्सीडेट हो कथा कह आरंभ कर कथा आम कौन आम एतटा ये कर पुअर आक्सीडेट हो गला केजर सी ये भाव चिंता करे किंतु यही भाव भगवान आम प्राण ठारू अधिक सी प्राण ठू अधिक बल्लभ सी कारण प्राणर प्राण हो सी भगवद गीत भगवान कहले ना कौन जो रही ସମସ୍ତଙ୍କର ହେଉଛି କ'ଣ ଜୀବନ, ଜୀବନ ସର୍ବଭୂତେଷୁ, ଆମ ଯେଉଁ ଜୀବନ, ଆମ ଜୀବନ ହେଉଛନ୍ତି ସେ ଭଗବାନ, ଜୀବନ ସର୍ବଭୂତେଷୁ। ସମସ୍ତେ ଖାଲି ମନୁଷ୍ୟ ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଯାହା ସବୁ ରହିଛନ୍ତି ସମସ୍ତଙ୍କର ଜୀବନ ହେଉଛନ୍ତି ସେ, ଜୀବନ ସର୍ବଭୂତେଷୁ। ଯେଉଁମାନେ ଜୀବିତ ବ୍ୟକ୍ତି ଅଛନ୍ତି ତାଙ୍କର ଜୀବନ ହେଉଛନ୍ତି ସେ ଭଗବାନ, ଭଗବାନ କହିବେ ଜୀବନ ସର୍ବଭୂତେଷୁ। ତେଣୁ କେତେ ଆଉ ବ୍ରଜମାନେ, ବ୍ରଜବାସୀମାନଙ୍କ କଥା ଆଉ କ'ଣ କହିବା, ବ୍ରଜବାସୀ ଯେଉଁ ବ୍ରଜରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନଙ୍କର କ'ଣ ଭାଗ୍ୟ, ଆଜି ଭଗବାନ ବିରହରେ ସନ୍ତାପ ଦେଇକି ରହୁଥିଲେ ଏ ପର୍ଯ୍ୟନ୍ତ 11 ବର୍ଷ କାଳ ପାଖାପାଖି ବହୁତ ଆନନ୍ଦରେ ଦିନ କଟୁଥିଲା, ରାତିରେ ଦେଖା ନହେଉଥିଲେ ଦିନରେ ଦେଖା ହେଉଥିଲା, ଦିନରେ ଦେଖା ନହେଉଥିଲେ ରାତିରେ ଦେଖା ହେଉଥିଲା, ଏଇଭଳି ଭାବରେ କେତେବେଳେ ମିଶିକି ସମସ୍ତେ ଏକ ସମୟରେ ଦେଖା ହେଉଥିଲା। ଯେମିତି ଆମର ରହିଛି ଆମର ଗୋବର୍ଦ୍ଧନ ଧାରଣ ଲୀଳା, ବା ଯେଉଁ ରହିଛି ଭଗବାନ ଯେଉଁ ନିଜକୁ ବିସ୍ତାର କଲେ ଗୋଟିଏ ବର୍ଷ କାଳ ନିଜକୁ ବିସ୍ତାର କରିକି ଲୀଳା କରିଥିଲେ, ଏସବୁ ଲୀଳା ବହୁତ ଗଭୀର ଗୁହ୍ୟ ଲୀଳା ସବୁ ସବୁ ରହିଛି ଭଗବାନଙ୍କ ସହିତ 11 ବର୍ଷ ପାଖାପାଖି ସବୁ ସଂଘ କରିଥିଲେ। କେତେ ସାଧାରଣ ବ୍ୟକ୍ତିଙ୍କ ସହିତ ଯଦି ଆମେ ଯଦି ସଂଘ କରିଦେବା ଦିନେ ଦୁଇ ଦିନ ଭିତରେ ଏତେ ଘନିଷ୍ଠ ହୋଇଯିବ ଆଉ କୁହା ନଯାଏ, ତା ବିରୋଧରେ ରହିପାରିବେ ନାହିଁ। ଆମର ଗୋଟେ କଥା ହୋଇଛି ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଦୁଇଟା ପରସ୍ପର ବିପରୀତ ମୁଖୀ ଟ୍ରେନ୍ ଯାଉଛି, ଦୁଇଟା ପରସ୍ପର ବିପରୀତ ମୁଖୀ ଟ୍ରେନ୍ ଯାଉଛି, ଗୋଟେ ସ୍ଥାନରେ ଷ୍ଟେସନରେ ଅଟକି ଗଲେ ସେଇଠି ଦେଖା ହେଇଗଲା, ସେଇଠି ଦେଖା ହେଇଗଲା, ତା ଦେହରେ ଏତେ ବନ୍ଧୁତା ଆଉ କୁହା ନଯାଏ। ପଳେଇବ ଟ୍ରେନ୍ ଗୋଟେ ମିନିଟ୍ ପରେ ସବୁ ଟ୍ରେନ୍ ଅଲଗା ଅଲଗା ବିପରୀତ ଯିବେ, ଗୋଟେ ଟ୍ରେନ୍ ମଧ୍ୟ ଯାଉନାହାନ୍ତି ଅଲଗା ଅଲଗା ଟ୍ରେନ୍, ଏଇଭଳି ଭାବରେ କଥା। ସଙ୍ଗମମ ପାଞ୍ଚ ସଙ୍ଗମ ଭାଗବତ ବର୍ଣ୍ଣନା କରେ, ଅନୁଦୟମ ବିହନ୍ତି ଏତେ, ସବୁବେଳେ ଏଇଟା ଚିନ୍ତା କରିବା କଥା। ଆମର ପୁରୁଷ, ଆମ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ସଙ୍ଗମ ରହିଛି, ଏଇଟା ପାଞ୍ଚ ସଙ୍ଗମମ, ପାଞ୍ଚ ସଙ୍ଗମ କହିଲେ ପାନ୍ଥଶାଳା, ପାନ୍ଥଶାଳାରେ ରାତ୍ରିଟା ଯାପନ କରିବା କଥା, ସକାଳ ହେଲେ କେମିତି ଆମେ ଯିବୁ ପୁରୁଷୋତ୍ତମ ଧାମକୁ ଯିବୁ ଆମେ, ରାତିଟା ମିଶେଇ ଦେବା କଥା, ଯାହା କେମିତି କ'ଣ ହେଇକି ଟିକେ ରେଷ୍ଟ ନେଇଯିବା କଥା, ସକାଳୁ ଉଠିଲେ ଚାଲିବା ଆମେ ପୁରୁଷୋତ୍ତମ ଧାମର ଯାତ୍ରୀ ଆମେ। ଆଉ ସେ ପାଞ୍ଚ ସଙ୍ଗମକୁ ଏତେ ଇଏ ରଖିରି ଏତେ ଆମର କେତେ କ'ଣ ଆସକ୍ତି, କେତେ କ'ଣ ରହିଯାଇଛି ସବୁ ରହୁଛି। ଆଉ ଭଗବାନ ସେ ନିତ୍ୟ ସମ୍ବନ୍ଧ, ଭଗବାନ ସହିତ ଜୀବର ନିତ୍ୟ ସମ୍ବନ୍ଧ ରହିଛି, ମମି ବାଂଶ ଜୀବ ଲୋକ ଜୀବ ଭୂତ ସନାତନ, ସନାତନ ଭାବରେ ଆମର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, କିନ୍ତୁ ସନାତନ ଭାବରେ ଆମେ ବହୁତ ଭଗବାନ ଭୁଲି ଯାଇଛେ। ସନାତନ ଭାବରେ ଆମେ ଭାବୁଛେ ଅସନାତନ ବ୍ୟକ୍ତିମାନଙ୍କ ସହିତ ସମ୍ବନ୍ଧ ରଖିବା ପାଇଁ, ତେଣୁ ଦୁଃଖ ପାଉଛେ ଆମେ, ଏସବୁ କଥା ରହିଛି। ଏ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ଥିଲା, ଭଗବାନ ବିରହରେ ସବୁ ସନ୍ତାପିତ ହେଇକି ରହୁଥିଲେ, ପଶୁ ପକ୍ଷୀ ମଧ୍ୟ, ମନୁଷ୍ୟମାନଙ୍କ କଥା କ'ଣ କହିବା, ଗୋପୀମାନଙ୍କ କଥା କ'ଣ କହିବା। କିନ୍ତୁ ଏ ଯେଉଁ ରହିଲେ, ଗତକାଲି ଆମେ ଆଲୋଚନା ବେଶୀ କରିପାରିଲେ ନାହିଁ କୃଷ୍ଣ ଲୀଳା କଥା ଗାୟନ, ଆମେ କଥା ଗାୟନ କ'ଣ କରିବୁ, ଆମେ ତ ବନ୍ଦ ହେଇଗଲା କଥା। ତେଣୁ ଏ ଯେଉଁ ଭଗବାନଙ୍କର ଗୁଣଗାନ ସେ କରୁଥିଲେ, ଏଥିରେ ଭଗବାନ ସ୍ୱୟଂ ଉପସ୍ଥିତ ହେଇଯାଉଥିଲେ, ଭଗବାନ ଯେଉଁମାନେ ଶୁଦ୍ଧ ଭଗବାନଙ୍କ ନାମ ନିଅନ୍ତି ସେଠି ଭଗବାନ ଉପସ୍ଥିତ ହୁଅନ୍ତି, ଭଗବାନଙ୍କର ନାମରେ ଭଗବାନ ରହିଛନ୍ତି, ଭଗବାନ କଥାରେ ଭଗବାନ ରହିଛନ୍ତି। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଯେତେବେଳେ ଭଗବାନଙ୍କ ନାମ ନିଅନ୍ତି, ଶୁଦ୍ଧ ନାମ, ଭଗବାନ ଆଉ ତାଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ଆଉ ଉଦ୍ଧବ ସେହିଭଳି ଭାବରେ ବ୍ୟକ୍ତି ଜଣେ ଥିଲେ ଯେ କୃଷ୍ଣ ଲୀଳା ଗାନ କରୁଥିଲେ, ଭଗବାନ ସେଠି ଉପସ୍ଥିତ ହେଇଯାଉଥିଲେ, ସମସ୍ତେ ଅନୁଭବ କରୁଥିଲେ କୃଷ୍ଣଙ୍କର ଅନୁଭବ, କୃଷ୍ଣଙ୍କର ଅନୁଭୂତି ହେଉଥିଲା, ହେଇ ସତରେ କୃଷ୍ଣ ଏଇ ଲୀଳାଟି କରିଥିଲେ, ଏଭଳି ଭାବରେ କହିବେ। ଯେମିତି କୃଷ୍ଣ ଏଇଠି ଆଗରେ ନାଚି ଯାଉଛନ୍ତି, ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ଭଗବାନ ମୋତେ କହିଲେ, ନାରଦଙ୍କୁ କହିଲେ, ନାରଦ ନାହମ ତିସ୍ମା ତିଷ୍ଠାମି ବୈକୁଣ୍ଠେ, ମୁଁ ବୈକୁଣ୍ଠରେ ନଥାଏ, ନା ଆଉ କେଉଁଠି ଥାନ୍ତି ପ୍ରଭୁ, ନା ଯୋଗିନା ହୃଦୟ ନଚ, ଯୋଗୀମାନଙ୍କ ହୃଦୟ ନା ନା ସେଠି ମଧ୍ୟ ନଥାଏ, ନା ତାହେଲେ କେଉଁଠି ଥାନ୍ତି ପ୍ରଭୁ, ନା ମଦ୍ଭକ୍ତ ଯତ୍ର ଗାଆନ୍ତି, ମୋର ଭକ୍ତ ଯେଉଁଠି ଗାନ କରନ୍ତି ତତ୍ର ତିଷ୍ଠାମି ନାରଦ, ସେଠି ମୁଁ ରୁହେ ନାରଦ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନ ଭଗବାନଙ୍କ କଥାରେ ହିଁ ରୁହନ୍ତି, ଏଇ ତା ଭିତରେ ତଫାତ ନାହିଁ। நாம சிந்தாமணி கிருஷ்ணா சைத்தன்ய ரச விக்கிரக பூர்ண சுத்த நித்ய முக்த அபிநுத்த நாம நாமின பூர்ண சுத்த நித்ய முக்த கெத்திய பிரகார விசேஷம் தியாஜாச்சு பகவான் நாமரு அபிநுத்தான் கோணிச்சு பின்னத்தா நாய் நாம நாமின பிரபுபாத மகாராஜ ஆயிடுச்சு அமெரிக்காக்கு সে সময় তাঁর যদিও ভগবদ্গীতা রচনা করেছিল কিন্তু সে পাণ্ডুলিপিটি হারিয়ে যাই জন তাঁর পত্নী বিক্রি করে চা চা পি দিয়ে টি আর মি প্রভুপাদ মহারাজ কহিলেন অল্টারনেটিভ অল্টিমেট কহিলেন টি আর মি না আই ওয়ান্ট টি যদি সে কই আই ওয়ান্ট ইউ যদি কইথান তাহলে আমি প্রভুপাদ সঙ্গর বঞ্চিত হইতে হ্যাঁ ভগবানকে ব্যবস্থা রাধারাণী সে হ্যাঁ রাধারাণী এবার ভগবান ব্যবস্থা রাধারাণী না তা পত্নী না রাধারাণী তেমন সে কহিলেন মু যাচ্ছি চা তেমন প্রভুপাদ মহারাজ চালে হ্যাঁ আজ এই যে যাই সে যাই যাই ডক্টর রাধাকৃষ্ণঙ্কর হ্যাঁ জন ভারত প্রধান প্রেসিডেন্ট লে রাষ্ট্রপতি লে বহুত বড় দার্শনিক হ্যাঁ তাঁকর রাখি রচনা করে ইংলিশে ভগবদ্গীতা সেই বইকে নিয়ে যাই হ্যাঁ সেইটি ক্লাস দেখে যে সকালে 1966 মশা কথা ইস্কন আরম্ভ হল নূ নূ আরম্ভ হল সবু গোটে দিন সর্ভে রবিবার টম্পকিন স্কোয়ার পার্ক নিউইয়র্কর টম্পকিন স্কোয়ার পার্কে সন্ধ্যাবেলে বসি কীর্তন কলে ভগবদ্গীতা মহারাজ দুইটি কর্তার বজাইকি হরে কৃষ্ণা হরে হরে রাম হরে রাম 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 হরে প্রভুপাদ মহারাজ শুদ্ধ ভক্ত ভগবান ভগবান নাম ভিতরে তফাত নাই ভগবান সেটি উপস্থিত হয়ে গেলে সবু আমেরিকাবাসী মানে যে হিপি সব থিলে হ্যাঁ জীবনের শান্তি প্রাপ্ত হয়ে পার নথিলে সব সুইসাইড করুথিলে তো সেটি খোঁজি বুলুথা আনন্দ আহার নিদ্রা ভাই মধ্যে মাধ্যমে আনন্দ খোঁজি বুলুলে আজ ভগবান নাম শ্রবণ করি আসি একজুট হয়ে গেলে হ্যাঁ কুকুর পর্যন্ত মধ্যে সে নৃত্য কলে সে কীর্তনরে তাঁকর কতজন শিষ্য লে সেইটি হ্যাঁ তাপরে আরম্ভ হল কথা সকাল সকাল সব আসলে সপ্তাহের গোটে দিন না দুই দিন কম চাল সে সময় নিউইয়র্কর কথা হ্যাঁ সব আসলে ভগবদ্গীতা শুণিলে হ্যাঁ প্রভুপাদ মহারাজ সেই ডক্টর রাধাকৃষ্ণঙ্কর গীতার কৌলে কিন্তু ডক্টর রাধাকৃষ্ণ মধ্যে সে ঠিক ভাবে জাঁতি না ভগবান বিষয়ে ঠিক ভাবে জাঁতি না জন দার্শনিক কম ভগবান জাঁপার জন জাঁব যে ভক্ত যে জাঁব হ্যাঁ ভগবদ্গীতা নবমধ্যা অন্তিম শ্লোক যে রয়েছে 34 শ্লোকরে মন্মনা ভব মদ ভক্ত মজ্জাদি মাং নমস্কুরু এই যে শ্লোকর ভাষ্যের সে কহিলেন মাং নমস্কুরু কহিলেন কৃষ্ণকে নুহ তাঁর ভিতরে থাকা ভগবানকে এইভাবে ভাবে কহিলেন ভগবান আর তাঁর ভিতরে তাঁর শরীর এবং তাঁর ভিতরে তফাত রয়েছে তাঁর আত্মা ভিতরে তফাত রয়েছে যেমন আমার রয়েছে হ্যাঁ সেইটা সে কহিলে হ্যাঁ তেমন ভগবান জাঁয়া এত সহজ নুহ তেমন এই যে রয়েছে ভগবান কথার ভগবান উপস্থিত থাকে যে ভগবান অদ্বৈত জ্ঞান অদ্বৈত সে অদ্বৈত দুই নুহ সে ভগবান তাঁর নাম ভিতরে কোনো তফাত নাই তেমন যেতবে উদ্ধব ভগবান গুণগান করুলে ব্রজবাসী মানে পশুপক্ষী ঠিক আরম্ভ করে সমস্তে এ আনন্দের বিভোর হোলে জয় রাধে জয় কৃষ্ণ জয় বৃন্দাবন হে গোবিন্দ গোপীনাথ অনেক লীলা ବର୍ଣ୍ଣନା କରାଯାଇ ନାହିଁ। ସବୁ ଲୀଳା କ'ଣ ବର୍ଣ୍ଣନା କରାଯାଇଛି ଭାଗବତମରେ, କେମିତି ବର୍ଣ୍ଣନା କରିପାରିବେ ସୁଖଦେବ ଗୋସ୍ୱାମୀ? ସାତ ଦିନ ତାଙ୍କର ଟାଇମ୍ ରହିଛି, ଲିମିଟ୍ ହେଉଛି 7 days। ଏବଂ ସେଥିରୁ ମଧ୍ୟ ପ୍ରଥମରୁ ଆରମ୍ଭ ହେଲା, ସ୍ୱର୍ଗରୁ ଆରମ୍ଭ ହେଲା, ଅତ୍ର ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ମୁତ୍ୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏ 10 ବିଷୟ କୁହାଯିବ। ତା ଦେହରେ ଭଗବାନ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ। 10ମ ସ୍କନ୍ଧରେ 90 ଅଧ୍ୟାୟରେ କୁହାଗଲା, ଆଉ 18,000 ଶ୍ଲୋକ ଏତେ 90 ଅଧ୍ୟାୟରେ 18,000 ଶ୍ଲୋକ ନାହିଁ, ସମୁଦାୟ 18,000 ଶ୍ଲୋକ। ତେଣୁ ଭଗବାନଙ୍କ ଲୀଳା ମୁଖ୍ୟ ମୁଖ୍ୟ ଲୀଳା ବର୍ଣ୍ଣନା କରାଗଲା। ଆମେ ଭାବୁଛୁ ଯେତିକି ଲୀଳା ଅଛି ଆଉ ଲୀଳା ନାହିଁ, ଅନ୍ୟ ସବୁ ବିଭିନ୍ନ ଶାସ୍ତ୍ରମାନଙ୍କରେ ଭଗବାନଙ୍କ ଅନେକ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଗୋପାଳ ଚମ୍ପୁ ଇତ୍ୟାଦି। ତାପରେ ଆମର ଯେଉଁ ରହିଛି ଗର୍ଗ ସଂଗୀତା ଇତ୍ୟାଦି ଅନେକ ଶାସ୍ତ୍ର ସବୁ ରହିଛି, ପୁରାଣମାନଙ୍କରେ ଭଗବାନଙ୍କ ଅନେକ ଲୀଳା ସବୁ ରହିଛି। ସବୁ ବର୍ଣ୍ଣନା କରିହେବ କି? ବର୍ଣ୍ଣନା ସବୁ ହେଇନାହିଁ, କିନ୍ତୁ ଉଦ୍ଧବ ସବୁ ବର୍ଣ୍ଣନା କରୁଥିଲେ, ଏ ଭାଗବତଙ୍କୁ ବର୍ଣ୍ଣନା କରୁନଥିଲେ। ସେ ସେଇଠିକାର ଯେଉଁ ସେ କହୁଥିଲେ କୃଷ୍ଣ ଏଇ ଲୀଳା କରିଥିଲେ, ସେ ଲୀଳା କରିଥିଲେ, ବ୍ରଜବାସୀମାନେ ପ୍ରତ୍ୟକ୍ଷଦର୍ଶୀ ସେମାନେ, ଭଗବାନ ତାଙ୍କ ସହିତ ଲୀଳା କରୁଥିଲେ। ସମସ୍ତ ବ୍ରଜବାସୀମାନେ ଛୋଟ ପିଲାଠୁ ଆରମ୍ଭ କରି କେତେବେଳେ ଛୋଟ ପିଲା ଯେତେବେଳେ ଥିଲେ, ଭଗବାନ ଛୋଟ ପିଲାଙ୍କ ସହିତ ଲୀଳା କରୁଥିଲେ। ବର୍ଣ୍ଣନା କରାଯାଇଛି 10ମ ସ୍କନ୍ଧ 8 ଅଧ୍ୟାୟରେ କିଭଳି ଭାବରେ ଲୀଳା ସବୁ କରୁଥିଲେ। ଚାଲିପାରୁନଥିଲେ, କେତେବେଳେ ଚାଲିକି ଯେତେବେଳେ ଆଣ୍ଠି ଆଣ୍ଠିକି ଯାଉଥିଲେ, ଗୁରୁଣ୍ଡି ଗୁରୁଣ୍ଡିକି ଯାଉଥିଲେ, ଏଭଳି ରହିଛି କଥା। ବିଶେଷ ଭାବରେ ତାଙ୍କର ବଡ଼ କଥା ହେଉଛି, ସବୁଠାରୁ ଅଧିକ ଲୀଳା ହେଉଛି ସେ ଯେଉଁ ଚୋରି କରୁଥିଲେ, ଚୋରି କରିବା ଲୀଳାଟାକୁ ବେଶୀ କ'ଣ କରିବେ ସିଏ ନା ବଂଶାନ ମୁଞ୍ଚନ କୋଚିତ ସମୟ ସାନ ମୁଞ୍ଚନ ଯିବେ, ଜଣେ ଘରକୁ ଯିବେ ଚୋରି କରିବା ପାଇଁ ଯାଉଛନ୍ତି ସାଙ୍ଗମାନଙ୍କ ସହିତ, ଆଉ କିଛି କାମ ନାହିଁ, ସକାଳୁ ଉଠିଲେ ଆଜି କେଉଁଠି ଚୋରି କରିବା, ଆମର କହୁଥିଲେ ଆମେ କହୁଥିଲୁ ସେ କଥା, ଚାଣକ୍ୟ ନୀତି କହୁଥିଲା, ଚାଣକ୍ୟ କହୁଥିଲେ କଥା କହିଛନ୍ତି। ଚାଣକ୍ୟ ନୀତି ହେଉଛି ସକାଳେ କ'ଣ କରିବ ତୁମେ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ମୂର୍ଖ ବ୍ୟକ୍ତିଙ୍କ କଥା କୁହାଯାଉ ନାହିଁ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସକାଳେ କ'ଣ କରିବେ ସେମାନେ, ସକାଳେ ସେମାନେ କହିବେ, ସକାଳେ ସେମାନେ ଦ୍ୟୁତ କ୍ରୀଡ଼ା, ସକାଳେ ହେଇଗଲେ ଦ୍ୟୁତ କ୍ରୀଡ଼ା ପ୍ରସଙ୍ଗେ ଆଲୋଚନା କରିବେ, ଏମିତି ଦ୍ୟୁତ କ୍ରୀଡ଼ା ହେଇଥିଲା, ଏମିତି ହେଇଥିଲା, ଏ ଦ୍ୟୁତ କ୍ରୀଡ଼ା। ଆଉ ଖରାବେଳେ କ'ଣ କରିବେ, ଖରାବେଳେ ସ୍ତ୍ରୀ ପ୍ରସଙ୍ଗ, ଆଉ ରାତ୍ରିରେ କ'ଣ ହବ, ରାତ୍ରିରେ ଚୋର ପ୍ରସଙ୍ଗ, ଏଭଳି ଚାଲିବ ତାଙ୍କ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି। ଆଉ ମୂର୍ଖ ବ୍ୟକ୍ତି କଥା କହିବେ, ଚାଣକ୍ୟ ପଣ୍ଡିତ ସିଏ, ବୁଦ୍ଧିମାନ ବ୍ୟକ୍ତି, ବୁଦ୍ଧିମାନ ବ୍ୟକ୍ତି ଏଇଭଳି ଭାବରେ କାର୍ଯ୍ୟ କରିବେ, କ'ଣ କରିବେ ନା ସକାଳୁ ଉଠିଲେ ଦ୍ୟୁତ କ୍ରୀଡ଼ା ବିଷୟରେ, ଦ୍ୟୁତ କ୍ରୀଡ଼ା ବା ଖେଳିବେ, ଦ୍ୟୁତ କ୍ରୀଡ଼ା ଖେଳ ଆରମ୍ଭ ହେଇଯିବ, ନହେଲେ ତା ବିଷୟରେ ଆଲୋଚନା କରିବେ, ବସି ଯେଉଁମାନେ ଖେଳୁଥିବେ ସେଠି ବସିକି ଆଲୋଚନା କରୁଥିବେ, ଦ୍ୱିତୀୟ କ୍ରୀଡ଼ା ପ୍ରସଙ୍ଗ। ତାପରେ ଖରାବେଳ ହେଇଗଲା, ଖାଇବା ପିଇବା ସରିଲା, ସବୁ ସରିଲା, ସେଥିରୁ କ'ଣ କରିବେ, ସ୍ତ୍ରୀ ପ୍ରସଙ୍ଗ, ସ୍ତ୍ରୀମାନଙ୍କ ବିଷୟରେ ଆଲୋଚନା କରିବେ। ତାପରେ ତାପରେ ସନ୍ଧ୍ୟା ହେଇଗଲା, ଖାଇ ପିଇକି ସାରିଲେ, ରେଷ୍ଟ ନେଲେ, ଇଏ ହେଲେ, ସନ୍ଧ୍ୟା ହେଇଗଲା, ସନ୍ଧ୍ୟାବେଳେ କ'ଣ କରିବେ, ଚୋର ପ୍ରସଙ୍ଗ, ଚୋର ବିଷୟରେ ଆଲୋଚନା କରିବେ। ଆଉ କ'ଣ ଆଲୋଚନା କରିବେ ବୁଦ୍ଧିମାନ ବ୍ୟକ୍ତି ସେମାନେ, ଆଉ କ'ଣ କରିବେ। ପ୍ରାତଃକାଳେ ଦ୍ୟୁତ ପ୍ରସଙ୍ଗ, ସକାଳ ହେଲେ ଦ୍ୟୁତ କ୍ରୀଡ଼ା ବିଷୟରେ ଆଲୋଚନା ଚାଲିବ ବା ଦ୍ୟୁତ କ୍ରୀଡ଼ା କରିବେ, ମଧ୍ୟାହ୍ନ ସ୍ତ୍ରୀ ପ୍ରସଙ୍ଗ, ରାତ୍ର ଚୋର ପ୍ରସଙ୍ଗ, ରାତି ହେଇଗଲେ ଚୋରମାନଙ୍କ ବିଷୟରେ ଆଲୋଚନା କରିବା, ଆରେ ଇଏ ଚୋର ଆସିବ, ସେ ଚୋର ଆସିବ, ସେ ଚୋର ଆସିବ, ଆମର କିଛି ଦିନ ଚୋର ପ୍ରସଙ୍ଗ ଚାଲିଥିଲା, ଏଇଟା ନେଇଗଲା, ସେଇଟା ନେଇଗଲା କରି ଚୋର ପ୍ରସଙ୍ଗ ଚାଲିଲା। ଏଇଭଳି ଭାବରେ କାଳ ଗଚ୍ଛତ ଧୀମତାମ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଭଳି ଭାବରେ ସମୟ କଟେଇବେ, ତାର ଅର୍ଥ କ'ଣ ଗୋଲମନ ପ୍ରଭୁ? ଆମେ ଥରେ କହିଥିଲେ ଆପଣ ନଥିଲେ ବୋଧେ, ଥିଲେ ଆପଣ ନଥିଲେ, ପ୍ରାତଃକାଳେ ଦ୍ୟୁତ ପ୍ରସଙ୍ଗ, ଦ୍ୟୁତ ପ୍ରସଙ୍ଗ ହେଲେ ମହାଭାରତ, ସକାଳୁ ଉଠିଲେ ମହାଭାରତ, ମହାଭାରତରେ ଯୁଧିଷ୍ଠିର ମହାରାଜ ସବୁ ହାରିଦେଲେ ଦ୍ୱିତ କ୍ରୀଡ଼ାରେ, ତେଣୁ ମହାଭାରତ ଭଗବତ ଗୀତା ପାଠ କରିବେ ସକାଳୁ ଉଠିଲେ, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଦିଉତ୍ସବା ମାମକା ପାଣ୍ଡବା ଶୈବ କିମ କୁର୍ବତ ସନ୍ଦେହ, ଚାଲିଛି ଭଗବତ ଗୀତା, ସକାଳୁ ଉଠିଲେ ଭଗବତ ଗୀତା, ଭଗବାନଙ୍କର ନାମ ଚାଲିଲା। ସବୁ ସରିଲା ପରେ ହେଇଗଲା ପରେ ଖରାବେଳ ହେଇଗଲେ କ'ଣ ହେଲା, ସ୍ତ୍ରୀ ପ୍ରସଙ୍ଗ, ଶ୍ରୀପ୍ରଶଙ୍କର ରାମାୟଣ ରାମଜୀ ସୀତା ପାଇଁ କେତେ କ୍ରନ୍ଦନ କଲେ, କେତେ କ'ଣ କଲେ, ସ୍ତ୍ରୀ କଥା, ଗୋଟିଏ ସ୍ତ୍ରୀର କଥା, ଦଶରଥଙ୍କର ସ୍ତ୍ରୀ କୈକେୟୀ ଯେଉଁ ଯୁଦ୍ଧ କରୁଥିଲେ, ଦଶରଥ ଯାଇଥିଲେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କୁ ପରାସ୍ତ କରିଥିଲେ, ତାଙ୍କୁ କୈକେୟୀ ବହୁତ ସାହାଯ୍ୟ କରିଥିଲେ, ଦଶରଥ ଏତେ ଖୁସି ହୋଇଗଲେ, ପ୍ରିୟେ ତୁମେ ବର ନିଅ, ଦୁଇଟି ନୁହଁ ଗୋଟି ନୁହଁ ଦୁଇଟା ବର ନିଅ, ମୁଁ ତୁମକୁ ଦେବି, କ'ଣ ମୋର ବର ଦରକାର ଯେ ମୁଁ ନେବି, ସେ ସ୍ତ୍ରୀଙ୍କୁ କହିଲେ, ସେ ସ୍ତ୍ରୀ ଆଉ ଗୋଟେ ସ୍ତ୍ରୀଙ୍କୁ କହିଲା, ମନ୍ଥରାକୁ କହିଲା, ମନ୍ଥରା ମୋର ସ୍ୱାମୀ ଏତେ ମୋତେ ଭଲ ପାଆନ୍ତି, ମୋତେ ଦୁଇଟି ବର ଦେବି ବୋଲି କହିଲେ, ମୁଁ କ'ଣ ମାଗିବି, କିଛି ମାଗିଲି ନାହିଁ, ପୁଣି ସେଇ ସ୍ତ୍ରୀ ଏଭଳି ବ୍ୟବସ୍ଥା କରିଦେଲା, କହିଲେ ସେଇ ବରକୁ ବ୍ୟବହାର କରିକି କହିଲେ, ଯାଅ 14 ବର୍ଷ ରାମ ବନବାସ, ଚଉଦ ବର୍ଷ ତାପସ ବେଶ ବିଶେଷ ଉଦାସୀ, 14 ବର୍ଷ ରାମ ବନବାସୀ, 14 ବର୍ଷ କାଳ ଯିବେ, ଏଇଭଳି ଭାବରେ ରାମଜୀ ଗଲେ, ସ୍ତ୍ରୀ କହିଲେ, ତାଙ୍କ ପତ୍ନୀ କହିଲେ, ମୁଁ କୁଆଡ଼େ ଯିବି ଆଉ ରହିବି କେଉଁଠି, ମୁଁ ତୁମ ପାଖରେ ରହିବି କହି ଗଲେ ସ୍ତ୍ରୀ, ତାକୁ ରାବଣ ମନ୍ଦୋଦରୀ କହିଲେ, ମନ୍ଦୋଦରୀ କହିଲେ, ନା ସିଏ ଭଗବାନଙ୍କର ପତ୍ନୀ, ଭଗବାନଙ୍କ ଶକ୍ତି, ତୁମେ ତାକୁ ଇଏ କର ନା, ହରଣ କର ନା, କିନ୍ତୁ ଶୁଣିଲେ ନାହିଁ, ମନ୍ଦୋଦରୀ କଥା ଶୁଣିଲେ ନାହିଁ, ଯାଇକିରି ସୀତାଙ୍କୁ ଚୋରି କରି ଆଣିଲେ, ସବୁ ପ୍ରକାର ବିଭିନ୍ନ ପ୍ରକାର କେତେ କ'ଣ ସ୍ତ୍ରୀ ପ୍ରସଙ୍ଗ, ତା ଭିତରେ ପୁଣି ବଳି ଆସିଲେ, ବଳି ମଧ୍ୟ ସୁଗ୍ରୀବଙ୍କର ସ୍ତ୍ରୀକୁ ନେଇଗଲା, ଏସବୁ ହେଲେ ସ୍ତ୍ରୀ ପ୍ରସଙ୍ଗ, ଅନେକ ସ୍ତ୍ରୀ ପ୍ରସଙ୍ଗ ଖରାବେଳେ ହେଲେ ରାମାୟଣ 25,000 ଶ୍ଳୋକ, ଇଏ ତ ଭାଗବତରେ 100,000 ଶ୍ଳୋକ, ଏଠି ହେଉଛି 25,000 ଶ୍ଳୋକ, ଆଉ ରାତ୍ରି ହେଲେ ଚୋର ପ୍ରସଙ୍ଗ, ଚୋର କ'ଣ, ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗ ନାରାୟଣ ଚଦୁକୂଳ ଚୌରମ୍ ଅନେକ ଜନ୍ମା ଅର୍ଜିତ ପାପ ଚୌରମ୍ ଚୌରାଗ୍ରଗଣ୍ୟ ପୁରୁଷ। ରାତି ହେଇଗଲେ ଚୋର ପ୍ରସଙ୍ଗ, ଭଗବାନ କିନ୍ତୁ ସକାଳେ ଚୋର ପ୍ରସଙ୍ଗ ଆରମ୍ଭ କରିବେ, ଆଜି କେଉଁଠିକି ଯିବା, ନା ଏଇଠିକି ଯିବା ଆଜି, ଚାଲ ଏଠି ବର୍ଣ୍ଣନା କଲେ, 10ମ ସ୍କନ୍ଧ 8ମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଭଗବାନ ଯେଉଁ ଚୋରି କରୁଥିଲେ, ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ କହୁଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଆନନ୍ଦରେ ଶ୍ରବଣ କରୁଛନ୍ତି, ଖାଲି ପରୀକ୍ଷିତ ମହାରାଜ ଶ୍ରବଣ କରୁନାହାନ୍ତି, ସେଠି ଥିବା 60,000 ମୁନି, ଏମିତିକି ତାଙ୍କ ପିତା ବ୍ୟାସଦେବ, ପିତାଙ୍କର ଗୁରୁ ନାରଦ ମୁନି, ଏଇଭଳି ଭାବରେ ସମସ୍ତେ ଶ୍ରବଣ କରୁଛନ୍ତି, କିଭଳି ଶ୍ରବଣ କରୁଛନ୍ତି, ଯେମିତି ଆଗରୁ ଶୁଣିନଥିଲେ, ଏଇଟା ପ୍ରଥମ ଥର ପାଇଁ ଶୁଣୁଛନ୍ତି, ଅଶ୍ରୁତତାର ମିବ ବୋଲି କୁହାଯାଇଛି, ଆଗରୁ ଶୁଣିନାହାନ୍ତି, ପୁଣି ସେହି କଥାକୁ ସୁତ ଗୋସ୍ୱାମୀ 200 ବର୍ଷ ପରେ କହିଲେ, ନୈମିଷାରଣ୍ୟରେ କହିଲେ, 88,000 ଋଷି ଆସି ପହଞ୍ଚିଗଲେ, ସେହି କଥାକୁ ଶୁଣିଲେ 30 ବର୍ଷ ପରେ, 200 ବର୍ଷ ପରେ ପୁଣି ସେହି କଥା ଚାଲିଲା 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 ଚାଲିଲା, ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି ସେ କଥା, ସକାଳୁ ଚୋରି କଲେ ବୋଲି ଯାଇକିରି, କ'ଣ କରିବେ ନା, ସକାଳୁ ଉଠିଲେ ବର୍ଷାନ ମୁଞ୍ଚନ କୋଚିତ ଅସମୟରେ କ୍ଷୀର ଧୁଆ ସରିଯାଇଛି, ଆଉ କ୍ଷୀର ଧୁଆ ହେବନି, ବର୍ତ୍ତମାନ ସବୁ ବାଛୁରୀ ଅଲଗା ରହିବେ, ଆଉ ବର୍ତ୍ତମାନ ବା କ୍ଷୀର ଧୁଆ ହେଇନାହିଁ, ଯାଇକିରି ଖୋଲିଦେବେ ବର୍ଷାକୁ, ଖୋଲିଦେବେ, ତାଙ୍କ ଘରେ ଚୋରି ହେବ ତ, ଯାଇ ଖୋଲିଦେବେ ବର୍ଷାକୁ, ବର୍ଷା ଯେତେବେଳେ ଖୋଲିବ ସେ ହମ୍ବା ହମ୍ବା ରଡ଼ି ଛାଡ଼ିକି ସେ ବହୁତ ଆନନ୍ଦରେ ଚାଟିବ ତା'ର ବର୍ଷାକୁ, ସେ କ୍ଷୀର ପିଇବା ଆରମ୍ଭ କରିଦେବ, ମାଲିକ ଆସିବ ଦୌଡ଼ିକି ଆସିବ, କ'ଣ ହେଲା ବର୍ଷା, କ'ଣ ପଳେଇ ଆସିଲା କି, ବର୍ଷା ମୁଞ୍ଚନ କଚିତ ସମୟ କ୍ରୋଶ ସଂଜାତ ହସ, ଦେଖିବେ ଏଇ ଏଇ ଟୋକା କାଳିଆ କଳା କାହ୍ନୁ ଏଇଭଳି କାଣ୍ଡ କରିଛି, ଏ କ୍ରୋଧ କରିକି ବାଢ଼ିବା ପାଇଁ ବସିବେ, ଯେତେବେଳେ ସଂଜାତ ହସ, ଭଗବାନ ହସିଦେବେ, ହସରେ ରହିଛି ତାଙ୍କର କ'ଣ ମ୍ୟାଜିକ୍ ରହିଛି, ହସିଦେବେ ଯେତେବେଳେ, ଆଉ ତାଙ୍କର କ୍ରୋଧ ରହିବ, ସେମାନେ ମଧ୍ୟ କ୍ରୋଧ ଭୁଲିଯିବେ, ଆଉଁସି ପକେଇବେ ତାକୁ, ଏଇଭଳି ଭାବରେ ସେ ଏପଟେ ବ୍ୟସ୍ତ ରହିଲା ବେଳକୁ ତେଣୁ ସାଙ୍ଗମାନେ ଯାଇକିରି ଚୋରି କରିବା ଆରମ୍ଭ କରିଦେଇଛି, ଆଉ ନଥିବ କିଛି ଘରେ ଲହଣୀ ଫଳି ସବୁ ଖରାସ ସଞ୍ଜାତ ହାସ ସ୍ତେୟଂ ସ୍ୱାଦତି ଅଥ, ଏଇଭଳି ଭାବରେ ଚୋର ଚୋରି କରିକିରି ସ୍ତେୟଂ ସ୍ୱାଦ ନିଜେ ଗ୍ରହଣ କରୁଛନ୍ତି, ସାଙ୍ଗମାନଙ୍କୁ ଦେଉଛନ୍ତି, ଅଥ ଦଧିପୟ କଳ୍ପିତେଇ ସ୍ତେୟ ଯୋଗେଇ, ଏବଂ ବିଭିନ୍ନ ପ୍ରକାର କଳ୍ପିତେଇ, ବିଭିନ୍ନ ପ୍ରକାର ସବୁ ସୂତ୍ର ରହିଛି ତାଙ୍କ ପାଖରେ, ଏଇଟା ହେଲେ କ'ଣ କରିବେ, ଏଇଟା ହେଲେ କ'ଣ କରିବେ, ଶିକାର ଚଢ଼ିଲେ କେମିତି ଶିକାର ରହିଛି କେମିତି ଆଣିବେ, ଅନ୍ଧକାର ଗୃହ ରହିଛି କେମିତି ଆଣିବେ, ସବୁ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି, ସେ ବିଭିନ୍ନ ପ୍ରକାର ଫର୍ମୁଲା ସବୁ ରହିଛି ଜଣା ତାକୁ,
କ'ଣ ହେଉଛନ୍ତି ସିଏ ହେଉଛନ୍ତି କ'ଣ ଚୌରାଗ୍ରକନ୍ୟମ ସବୁଥିରେ ସେ ଅଗ୍ରଗଣ୍ୟ କେଉଁଥିରେ ଟିକେ ହମ୍ କିଛି ସେ କମ୍ ନାହିଁ କେଉଁଥିରେ ସେ କମ୍ ଅଛନ୍ତି ନା କ'ଣ ହମ୍ କିଛି ସେ କମ୍ ନାହିଁ ତେଣୁ ଚୌରାଗ୍ରକନ୍ୟ ସିଏ ଏହିଭଳି ଭାବରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିକିରି ସାଙ୍ଗ ବାଳକମାନଙ୍କ ସହିତ ଚୋରି କରିବା ଆରମ୍ଭ କରୁଛୁ ସକାଳୁ ଉଠିଲେ ତାଙ୍କର କାମ ହେଲା ସେଇଟା ସ୍ତ୍ରୀୟ ଯୋଗୀ ମାର୍କାନ୍ ଭୋକ୍ୟାନ୍ ବିଭଜତି ଚ ଆଉ କେତେ ଖାଇବେ ମାଛ ହୁଇସିଲ୍ ମାରିଦେବେ ଯେଉଁ ରହିଛି ମାଙ୍କଡ଼ମାନଙ୍କ ସ୍ୱରରେ ଡାକିଦେବେ ମାଙ୍କଡ଼ମାନେ ଆସି ପହଞ୍ଚିଯିବେ ମାର୍କାନ୍ ଭୋକ୍ୟାନ୍ ତାଙ୍କୁ ସବୁ ଦେବେ ନିଅ ତମେ ବି ନିଅ ମାର୍କାନ୍ ଭୋକ୍ୟାନ୍ ବିଭଜତି ଭଗବାନ ହାତରୁ ସେମାନେ ପ୍ରସାଦ ପାଉଛନ୍ତି କେତେ ଆନନ୍ଦର କଥା ମହାପ୍ରସାଦ ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରହ୍ମଣି ବୈଷ୍ଣବେ ସ୍ୱଳ୍ପ ପୁଣ୍ୟବତାଙ୍ଗରାଜନ୍ ବିଶ୍ୱାସ ଏ ଶୁଣନ୍ତୁ ସେ ମନ୍ତ୍ର ଶୁଣିଲେ ସମସ୍ତେ ଜାଗ୍ରତ ହେବେ ଆମର ଇସ୍କନ୍ଦର ଭକ୍ତମାନେ ତେଣୁ ମର୍କ୍ୟାନ୍ ଭୋକ୍ୟାନ୍ ବିଭଜତି ସ ଏଇଭଳି ଭାବରେ ବାଣ୍ଟିଦେବେ ମର୍କମାନଙ୍କୁ କ'ଣ ମାଙ୍କଡ଼ମାନଙ୍କୁ ବିଭଜତି ସ ଚେନ୍ନାଦି ଭାଣ୍ଡ ଭିନ୍ନତି ଯଦି କେଉଁଠି ଚେତ ଯେଉଁଠି ମିଳିଲା ନାହିଁ କେଉଁଠି ଦେଖିଲେ ସେ ଘରେ କିଛି ନାହିଁ ଆରେ ଆ ଘରେ କିଛି ନାହିଁ ଆଜି କ'ଣ କରିବେ ଭାଣ୍ଡକୁ ଭାଙ୍ଗିଦେବେ ଭାଣ୍ଡ ଯେଉଁ ରହିଥିଲା ତାକୁ ଯେଉଁଥିରେ ରଖୁଥିଲେ ଦହି ଫହି କହିକି ରଖିବେ ତାକୁ ସେ ଭାଙ୍ଗିଦେବେ ଭିନ୍ନତି ଆଉ କେଉଁଠି କିଛି ମିଳିବ ନାହିଁ ଯଦି କ'ଣ କରିବେ ଦ୍ରବ୍ୟ ଲାଭେ ସହ ଗୃହ କପିତ ସେ ଗୃହ ମାଲିକକୁ ହରିଚରଣ ପ୍ରଭୁ କ'ଣ ଘରେ କିଛି ନାହିଁ ତାଙ୍କ ଉପରେ କୋପ କରିକିରି କ'ଣ କରିବେ ଜାତି ଉପକୃଷ୍ଟ କାର୍ଡ ତାଙ୍କ ପିଲାଙ୍କୁ ଚୁମୁଡ଼ିକିରି ପଳାଇବେ ଉପକୃଷ୍ଟ ଚୁମୁଡ଼ି ସେ କାନ୍ଦିବ କେକ ଏଇଭଳି ଭାବରେ ଭଗବାନ ଲୀଳା ଛୋଟ ପିଲାଦିନରୁ ଆରମ୍ଭ କରି 11 ବର୍ଷ କାଳ ଲୀଳା ଚାଲିଛି କେତେ ଲୀଳା ରହିଛି କେତେ ଲୀଳା ଭଗବାନଙ୍କ ସେ ଲୀଳା ନିତ୍ୟ ନୂତନ ନା ଏତେ ବର୍ଷ ତଳେ 5000 ବର୍ଷ ତଳରେ ହେଇଥିଲା ଆଉ କ'ଣ ସେ ବିଷୟରେ ଆଲୋଚନା କରିବା ନା ନିତ୍ୟ ନୂତନ ଆମେ କହିଲେ ନା ସେଦିନ କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏଇଭଳି ଭାବରେ ସମ୍ବୋଧନ କରିଥିଲେ ପ୍ରତିକ୍ଷଣ ନବ୍ୟବତ୍ ଅଚ୍ୟୁତସ୍ୟ ଯତ୍ ପ୍ରତିକ୍ଷଣ ସେଇ ପୁରାତନ ଲୀଳାଟିକୁ ନୂଆ ଭଳି ଲାଗୁଥିଲା ସତେ ଯେମିତି ବର୍ତ୍ତମାନ ଏଇଠି ଲୀଳାଟି ହେଉଛି ସେଇ ଲୀଳା ପ୍ରତିକ୍ଷଣ ନବ୍ୟବତ୍ ଅଚ୍ୟୁତସ୍ୟ ଯତ୍ ତେଣୁ ଏଇଭଳି ଭାବରେ ଯେଉଁ ଲୀଳା ରହିଛି ଏଇ ଲୀଳାକୁ ଗାନ କରି ଚାଲିଲେ କତିଚିତ୍ ମହାସାନ ପାଖାପାଖି 11 ମାସ 10 ମାସରୁ ଅଧିକ ହେଇଗଲା 11 ମାସରୁ କିଛି କମ୍ ହେଇଥାଇପାରେ ବା 11 ମାସ ହେଇଯାଇଛି ଏଇଭଳି ଭାବରେ 10-11 ମାସ କାଳ ବର୍ତ୍ତମାନ ଯେଉଁ କୃଷ୍ଣ ଲୀଳା କଥା ଗାୟନ ଭାନ କରୁଥିଲେ ଛୋଟ ପିଲାଦିନର ଲୀଳାଠୁ ଆରମ୍ଭ କରି କୁମାର ବୟସ ଲୀଳା ପବନ ବୟସ ଲୀଳା କୈଶୋର ବୟସ ଲୀଳା ଏଇଭଳି ଭାବରେ 3 ଭାଗରେ ବିଭକ୍ତ କରାଯାଇଛି ଭଗବାନ ଲୀଳାକୁ ବୃନ୍ଦାବନ ଲୀଳା ଭଗବାନ ସମୁଦାୟ ଲୀଳା ଯେଉଁ ରହିଛି ସେ 3 ଭାଗରେ ରହିଛି ଗୋଟେ ହେଉଛି ଦ୍ୱାରକା ଲୀଳା ଗୋଟେ ହେଉଛି ମଥୁରା ଲୀଳା ଗୋଟେ ହେଉଛି ବୃନ୍ଦାବନ ଲୀଳା ପୁଣି ବୃନ୍ଦାବନ ଲୀଳା ମଧ୍ୟ 3 ଭାଗରେ ବିଭକ୍ତ ଗୋଟେ ହେଉଛି କୁମାର ଲୀଳା ଗୋଟେ ହେଉଛି ବାଲ୍ୟ ଲୀଳା ବାଲ୍ୟଲୀଳା ମଧ୍ୟ ରହିଛି ବାଲ୍ୟ ଉଠିପାରିବେ ନାହିଁ ସେ ଉଠିଲେ ସିନା ଯାହା ଲୀଳା କରିବେ କିନ୍ତୁ ନ ଉଠିକରି ମଧ୍ୟ ଲୀଳା କରିଦେଲେ 6 ଦିନରେ ଥିଲାବେଳେ ଯେତେବେଳେ ବାଲ୍ୟ ଲୀଳା ସେଇଟା ଏ ଯେଉଁ ହତ୍ୟା କଲେ ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଧିରାସନା ଜିଘାଂସ ହରେ କ'ଣ ସ୍ତନ୍ୟଙ୍ଗ ତ୍ୱାବସଦ ଗଠିମ୍ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଲୀଳା ଆରମ୍ଭ ଭଗବାନ ଲୀଳା ଏଇଠୁ ଆରମ୍ଭ ହେଲା ତା ପୂର୍ବରୁ ମାତୃ ଗର୍ଭରେ ଥିଲାବେଳେ ସବୁ ଭଗବାନ ମାନେ ସବୁ ଦେବତାମାନେ ଆସି ସ୍ତୁତି କରୁଥିଲେ ମାତୃ ଗର୍ଭ ଇଏ ହେଉଛନ୍ତି ଭଗବାନ ମାଆଙ୍କ ଗର୍ଭରେ ଥିଲେ ମଧ୍ୟ ସେ ଭଗବାନ ପ୍ରଭୁ ଏଇଟା ଟିକେ ସ୍ଲୋ କରିଦେଲେ ବହୁତ ସାଉଣ୍ଡ ହେଉଛି ଏଇଟାକୁ ଲଗାଇ ଦିଅନ୍ତୁ ଏଇଟା ଟିକେ ସ୍ଲୋ କରିଦିଅନ୍ତୁ ଦୁଇଟାକ ଲାଗିଲେ ବହୁତ ସାଉଣ୍ଡ ହେଉଛି ତ ଡିଷ୍ଟର୍ବାନ୍ସ ହେଉଥିବ ପ୍ରଥମଟା ଏ ଧଳାଟା ହଁ ତେଣୁ ଏ ଯେଉଁ ରହିଛି 6 ଦିନରେ ମାଆଙ୍କ ଗର୍ଭରେ ଥିଲାବେଳେ କେତେଜଣ କହନ୍ତି ଭଗବାନ ଗର୍ଭରେ ନଥିଲେ ବୋଲି ଆମ ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସବୁ ମହାରାଜ କଥା କହନ୍ତି ଭଗବାନ ଯଦି ଗର୍ଭରେ ନଥିଲେ ଦେବତାମାନେ ଜାଣିନଥିଲେ କେତେଜଣ ଆଚାର୍ଯ୍ୟ କେତେଜଣ କହନ୍ତି ଟୀକାକାର ଯେ ଭଗବାନ ଗର୍ଭରେ ନାହାନ୍ତି ବୋଲି ଭଗବାନ ଯଦି ଗର୍ଭରେ ନାହାନ୍ତି ତାହେଲେ କେମିତି ଦେବତାମାନେ ଆସି ସ୍ତୁତି କରୁଛନ୍ତି ତାକୁ ଦେଖୁଛନ୍ତି ଭଗବାନ ଗର୍ଭରେ କିଭଳି ରହିଛନ୍ତି କ'ଣ ଗିର୍ଭି ଭୀଷଣମ ବୋଲି ବର୍ଣ୍ଣନା କରାଯାଇଛି ଭୀଷଣମ ଯେମିତି ମେଘ ଯେଉଁଭଳି ଭାବେ ରଙ୍ଗ ରହିଛି ସେଇ ରଙ୍ଗ ଦେଖୁଛନ୍ତି ଯେମିତି ବର୍ଷା ହେଲେ ଯେମିତି କୃଷକମାନେ ଆନନ୍ଦିତ ହୁଅନ୍ତି ମୟୂରମାନେ ଆନନ୍ଦିତ ହୁଅନ୍ତି ଚାତକମାନେ ଆନନ୍ଦିତ ହୁଅନ୍ତି ବନରେ ନିଆଁ ଲାଗିଗଲେ ବନ ଯେଉଁ ରହିଛି ବନବାସୀମାନେ ବା ବନର ଯେଉଁ ପଶୁମାନେ ଯେମିତି ଆନନ୍ଦିତ ହୁଅନ୍ତି ସେଇଭଳି ଭାବରେ ଆନନ୍ଦରେ ସବୁ ଭଗବାନଙ୍କର ଗୁଣଗାନ କରୁଛନ୍ତି ଗର୍ଭ ସ୍ତୁତି କରିଛନ୍ତି
ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନୀତଂ ସ ସତ୍ୟ ସତ୍ୟାସ ସତ୍ୟାମୃତ ସତ୍ୟନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଏଠୁ ଆରମ୍ଭ କଲେ ତାଙ୍କ ସ୍ତୁତି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତି। ଭାଗବତ ମଧ୍ୟ ବ୍ୟାସଦେବ ଯେଉଁ ଭାଗବତ ରଚନା କଲେ ମଙ୍ଗଳାଚରଣରେ ସତ୍ୟଂ ପରଂ ବୋଲି କହିଲେ, ପ୍ରଥମେ ସତ୍ୟଂ ପରଂ ଧୀମହି ହେଉଛି ଭଗବାନଙ୍କର କ'ଣ ସ୍ୱରୂପ ଲକ୍ଷଣ। ସତ୍ୟଂ ପରଂ ଭଗବାନଙ୍କ ଦୁଇଟି ଲକ୍ଷଣରେ ଭଗବାନଙ୍କୁ ଜାଣିବା, ଗୋଟିଏ ହେଉଛି ସ୍ୱରୂପ ଲକ୍ଷଣ, ଗୋଟିଏ ହେଉଛି ତଟସ୍ଥ ଲକ୍ଷଣ। ଜନ୍ମାଦ୍ୟ ଯେଉଁ ଯଥା ରହିଛି ପ୍ରଥମ ଶ୍ଳୋକରେ, ଏଇଠି ଦୁଇଟି ଯାକ ଲକ୍ଷଣ ବର୍ଣ୍ଣନା କରାଯାଇଛି। ସ୍ୱରୂପ ଲକ୍ଷଣ ହେଉଛି ସତ୍ୟଂ ପରଂ ଧୀମହି, ହେଉଛି ପରମ ସତ୍ୟ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ମତ ପରତର ନାନ୍ୟତ କିଞ୍ଚିତ ଅଛି ଧନଞ୍ଜୟ, ମୋଠାରୁ ଆଉ କିଛି ଉନ୍ନତ ସତ୍ୟ ନାହିଁ। ଏବଂ ଭଗବାନଙ୍କର ଯେତେବେଳେ ଗର୍ଭରେ ଥିଲେ ଦେବତାମାନେ ସେହି ସତ୍ୟଂ ପରମରୁ ଆରମ୍ଭ କଲେ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ, ଭଗବାନଙ୍କର ହେଉଛି ସତ୍ୟବ୍ରତ। କ'ଣ ସତ୍ୟବ୍ରତ ଭଗବାନଙ୍କର ନା ରାମାୟଣରେ ବର୍ଣ୍ଣନା କରାଯାଇଛି, ଏ ତ ମୋର ହେଉଛି ବ୍ରତ। କ'ଣ ସକୃତପି ପ୍ରପନ୍ନାୟ, ଗୋଟିଏ ଥର ଯଦି ଭଗବାନ ଯେତେବେଳେ ସୀତାଙ୍କର ଅନ୍ୱେଷଣରେ ଯାଉଥିଲେ, କ'ଣ ସେତୁବନ୍ଧ ନିର୍ମାଣ ହେବା ପାଇଁ ଯୋଗାଡ଼ ଚାଲିଛି, ସେହି ସମୟରେ ବିଭୀଷଣ ଆସି ପହଞ୍ଚିଗଲେ, ଅନ୍ୟମାନେ ମନା କରୁଛନ୍ତି ଇଏ ହେଉଛି ରାବଣର ଭାଇ, ଆମେ ତାକୁ ନେବା ନାହିଁ, ଶରଣରେ ନେବା ନାହିଁ, କିନ୍ତୁ ଭଗବାନ ଏହି କଥାଟି କହିଥିଲେ। ସକୃତପି ପ୍ରପନ୍ନାୟ, ଗୋଟିଏ ଥର ବେଶୀ ନାହିଁ, ଗୋଟିଏ ଥର ପ୍ରପନ୍ନାୟ ଯଦି କହିଲେ, ପ୍ରଭୁ ମୁଁ ଆପଣଙ୍କର, ସକୃତପି ପ୍ରପନ୍ନାୟ ତବା ସ୍ମିତି ଚ ଯାଚତେ, ଏଇଭଳି ଭାବରେ ଯଦି ସେ ପ୍ରାର୍ଥନା କରିଦେ, ପ୍ରଭୁ ମୁଁ ଆପଣଙ୍କ ତବାସ୍ମି, ମୁଁ ଆପଣଙ୍କର ପ୍ରଭୁ, ତାହେଲେ ଭଗବାନ କହୁଛନ୍ତି ଆଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟ ନୁହଁ ପଶୁ ପକ୍ଷୀ ସମସ୍ତଙ୍କୁ ମୁଁ ଅଭୟ ପ୍ରଦାନ କରେ, ଏତଦ୍ ବ୍ରତଂ ମମ, ଇଏ ହେଉଛି ମୋର ବ୍ରତ। ଏଇଭଳି ଭାବରେ ଭଗବାନ ବ୍ରତ, ସତ୍ୟବ୍ରତଂ ସତ୍ୟଂ ପରମ, ପରମ ସତ୍ୟ ସିଏ, ତ୍ରିକାଳରେ ସତ୍ୟ ସିଏ, ଇଏ ହେଉଛନ୍ତି ଏକମାତ୍ର ସତ୍ୟ, ତ୍ରିକାଳ ସତ୍ୟ ସିଏ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ, ତିନି କାଳରେ ସତ୍ୟ ସିଏ, ସତ୍ୟ ସେ ଯୋନି, ତାଙ୍କଠାରୁ ସବୁକିଛି ଆସୁଛନ୍ତି, ସତ୍ୟ ସେ ଯୋନି, ସବୁକିଛି ସତ୍ୟ ତାଙ୍କଠାରୁ ଆସୁଛନ୍ତି, ନିହିତ ସେ ସବୁକିଛି ତାଙ୍କର ପାଖରେ ରହିଛନ୍ତି, ସତ୍ୟ ତାଙ୍କ ପାଖରେ ସବୁ ରହିଛନ୍ତି, ସତ୍ୟ ସେ ଯୋନି ନିହିତ ସତ୍ୟ ସେ ସତ୍ୟ ମୃତ ସତ୍ୟ ନେତ୍ରମ, ଭଗବାନଙ୍କର ହେଉଛି ସତ୍ୟ ନେତ୍ର, ଭଗବାନ ଦେଖିବାରୁ ଆମେ ଦେଖିପାରୁଛେ, କେତେ ସୁନ୍ଦର ଆମ ଚକ୍ଷୁର ଦେଇଛନ୍ତି, ଚକ୍ଷୁ ଦେଇଛନ୍ତି ଆମେ ଦେଖିପାରୁଛେ, ଭଗବାନ ଦେଖିବାରୁ ଆମେ ଦେଖିପାରୁଛେ, ତେଣୁ ଏଇ ଯେଉଁ ଦୃଷ୍ଟି ଆମର ରହିଛି, ଏ ଦୃଷ୍ଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ଦୃଷ୍ଟି ଆମକୁ ନେଇଯିବ ନରକକୁ, ଏଇ ଦୃଷ୍ଟି ମଧ୍ୟ ଆମେ ନେଇଯିବ ସ୍ୱର୍ଗକୁ, ଭଗବତ ଧାମକୁ ନେଇଯିବ। ଦୃଷ୍ଟିର ବ୍ୟବହାର ଯଦି ଆମେ ଠିକ୍ ଭାବରେ କରିପାରିବା, ତାହେଲେ ଆମର ଭଗବତ ଧାମକୁ ଚାଲିଯିବା, ଭଗବାନ ରୂପ ଦର୍ଶନ କରି କରିକିରି, ଏତେ ସୁନ୍ଦର ରୂପ ଭଗବାନଙ୍କର ରହିଛି। ସତ୍ୟସ୍ୟ ଯୋନି ନିହିତ ସତ୍ୟସ ସତ୍ୟମ ସତ୍ୟାତ୍ମକ ତ୍ୱାଂ ଶରଣଂ ପ୍ରପନ୍ନା, ପ୍ରଭୁ ଆମେ ଆପଣଙ୍କ ଶରଣରେ ଗଲୁ, ଆପଣ ସତ୍ୟାତ୍ମକ, ଭଗବାନ ମିଥ୍ୟା କହିଲେ ମଧ୍ୟ ସେ ସତ୍ୟ, ଇଏ ନୁହଁ ଭଗବାନ କହିଲେ ମେ ନେଇ ମାଖନ ଖାଇବ, ମୁଁ ମାଟି ଖାଇଛନ୍ତି କିନ୍ତୁ ମେ ନେଇ ମାଖନ ଖାଇବ, ମୁଁ ଖାଇ ନାହିଁ, ଆମର ହିନ୍ଦୀରେ ସେଇଟା ବର୍ଣ୍ଣନା କରାଯାଇଛି। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସେ ମହାରାଜ କହୁଥିଲେ ଗୋଟେ କଥା, ସେଇଟା ପରେ କହିବା। ତେଣୁ ଏଇଟା ଯେଉଁ କୁହାଗଲା, ମେ ନେଇ ମାଖନ ଖାଇବ, ମୁଁ ଖାଇନାହିଁ ନା, ତୁ ଖାଇନୁ ନା, ମୁଁ ଖାଇନାହିଁ, ତୁ ପେଟରେ ଲାଗିଛି ନା, ଏସବୁ ଏମିତି ସବୁ, ତାପରେ ଅନ୍ତର୍ଭୁକ୍ତ ମେ ନେହିଁ ମାଖନ ଖାଇବ କଥା, ଭାଗବତର ଶ୍ଲୋକ ମଧ୍ୟ ସେଇଭଳି ଭାବରେ ସତର୍କ ହେଇ କହିବାକୁ ପଡ଼ିବ, ଟିକିଏ ଏପଟ ସେପଟ ହେଇଗଲେ ଓଲଟା ହେଇଯିବ ଅର୍ଥ। ଆମର ମହାରାଜ କହୁଥିଲେ ସେ କଥା, ତେଣୁ ମେ ନେହିଁ ମାଖନ ଖାଇବ, ମେ ନେହିଁ ମାଖନ ଖାଇବ, ଦୁଇଟା ଯାକ ଅର୍ଥକୁ ଦେଇବ, ସତ୍ୟମ ପରମ, ସେ ମିଛ କହିଲେ ମଧ୍ୟ ସତ୍ୟ, ତ୍ରିସତ୍ୟ ସେ, ତିନି କାଳରେ ସତ୍ୟ। ଏଇଭଳି ଭାବରେ ଗର୍ଭ ସ୍ତୁତିଠାରୁ ଆରମ୍ଭ କରି ବାଲ୍ୟ ସମୟରେ ଆସିଗଲେ, କିଏ ପୁତନା ଆସିଲା, ଲୋକ ବାଳାଗ୍ନି, ପୁତନାର କ'ଣ ଥିଲା ଯୋଗ୍ୟତା, ସବୁ ପିଲାମାନଙ୍କୁ ସବୁ ହତ୍ୟା କରୁଥିଲା ସେ ବାଳାଗ୍ନି, ଲୋକ ବାଳାଗ୍ନି, ଏବଂ ଆହୁରି କ'ଣ ତା'ର ଭଲ ଯୋଗ୍ୟତା ଥିଲା, ସବୁ ବିଶେଷ ଯୋଗ୍ୟତା ସବୁ ଥିଲା, କ'ଣ ନା ରାକ୍ଷସୀ, ସେ ଗୋଟେ ରାକ୍ଷସ କୂଳରେ ଥିଲା, ଏବଂ ଆଉ କ'ଣ ଥିଲା ନା ରୁଧିରାସନା, ରୁଧିର ରକ୍ତ ହେଉଛି ତାର ଖାନା, ରୁଧିରାସନା ରକ୍ତ ପାନ କରେ, ରକ୍ତ ସହିତ ମାଂସ ବି ଖାଉଥିବ, ରକ୍ତ ମାଂସ ହେଇଥିବ ସେ ତାର ଖାଦ୍ୟ, ଏଇଭଳି ଭାବରେ ରୁଧିରାସନା ଏବଂ ଆହୁରି କ'ଣ ଯୋଗ୍ୟତା ନା ଜିଘାସ ବି ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଜିଘାସ ବି ହରେ ତାହା କିନ୍ତୁ କ'ଣ ହେଲା ସ୍ତନଙ୍ଗତ୍ୱାପ ସଦ୍ଗତି କିନ୍ତୁ ସବୁ ତାପକ ତାର କ'ଣ ସବୁ ପ୍ରକାର ଅଯୋଗ୍ୟତା ସତ୍ତ୍ୱେ କିନ୍ତୁ ଯେଉଁ ସ୍ତନ୍ୟପାନ କରେଇଲା ବିଷକୁ ଦେଲା ସ୍ତନ୍ୟ ନୁହଁ ବିଷକୁ ଦେଇଥିଲା କିନ୍ତୁ ତଥାପି ସେ ମାଆଙ୍କର କାର୍ଯ୍ୟ କଲେ ତେଣୁ ଭଗବାନ ସେଇଟାକୁ ଧରିଲେ ଆଉ ସବୁ ଗୁଣକୁ ତା ଦୋଷକୁ ଧରିଲେ ନାହିଁ ଖାଲି ତାର ଗୁଣ ଦେଖିଲେ ମୋର ମା ସିଏ ମାଆ ଭଳି ଧରି ନେଲେ ଯେଉଁ ଆମେ କହୁଛୁ ସକାଳ ରାତିରେ ଆମର ଚାଲିଛି ବାମନ ଦେବଙ୍କ ଲୀଳା ବାମନ ଦେବ ଯେତେବେଳେ ଆସିଥିଲେ ବିନ୍ଧାବଳୀ ଯେଉଁ ବଳିଙ୍କର କନ୍ୟା ବିନ୍ଧାବଳୀ ରତ୍ନାବଳୀ ଚାହିଁଲେ ମୋର ଏଇ ଗୋଟେ ପୁତ୍ରଟି ହୁଅନ୍ତା କି କେତେ ସୁନ୍ଦର ପୁତ୍ର କେତେ ଆକର୍ଷକ ରହିଛି ଏଇଭଳିଆ ଗୋଟେ ମୋର ପୁଅ ହୁଅନ୍ତା କି କିନ୍ତୁ ବାମନ ଦେବ ଯେତେବେଳେ ଦେଖେଇଦେଲେ ତାଙ୍କର ବିଶ୍ୱରୂପକୁ କହିଲେ ଆରେ ଏଇଟା ବଦମାସଟା ମୋର ଯଦି ପୁଅ ହେଇଥାନ୍ତା ମୁଁ ତାକୁ ହତ୍ୟା କରିଥାନ୍ତି ହଁ ଦୁଇଟା ଯାକ ବିପରୀତ କଥାକୁ ଭଗବାନ ସତ୍ୟରେ ପରିଣତ କରିଦେଲେ ଭଗବାନ ଏଇଭଳି ଭାବରେ ସତ୍ୟାତ୍ମକ ଆଜି ପୁତନା ସେଇ ବଳିର ଭଉଣୀ ଥିଲେ ବା ସ୍ତ୍ରୀ ଥିଲେ କନ୍ୟା ଥିଲେ ଆଜି ପୁତନା ରୂପରେ ଆସିଲେ ମା ରୋଲ୍ କଲେ ମା ରୋଲ୍ କଲେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ ଆଉ ଭଗବାନ କିଏ ହତ୍ୟା କରିପାରିବ ନା କ'ଣ ନିଜ ନୃତ୍ୟୁ ମୃତ୍ୟୁବରଣ କଲେ ମାନେ ନୁହଁ ସିଏ ଭଗବତ ଧାମ ପ୍ରାପ୍ତ ହେଲେ ଇଏ ଭଗବାନ କମ୍ବା ଦୟାଳୁ ଶରଣ ବ୍ରଜେମ ଆଉ କିଏ ଦୟାଳୀ ବ୍ୟକ୍ତି ଅଛନ୍ତି ଯାହାର ଶରଣରେ ଆମେ ଯିବା ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଯେଉଁ ରହିଛି କ'ଣ ଜିଘାଂସ ହରେ ଜିଘାଂସ ସ୍ଥାନଙ୍ଗତ୍ୱାପ ସଦେ କିଂ ପୁନଃ ଶ୍ରଦ୍ଧା ଭକ୍ତିଆ ଆଉ ତାଙ୍କ କଥା କ'ଣ କହିବା ବ୍ରଜବାସୀମାନଙ୍କ କଥା ଯେଉଁମାନେ ଶ୍ରଦ୍ଧାର ସହିତ ଯେଉଁମାନେ ଶ୍ରଦ୍ଧାର ସହିତ କିଂ ପୁନଃ ଶ୍ରଦ୍ଧା ଭକ୍ତିଆ ସିଏ କିଏ କୃଷ୍ଣେ ପରମାତ୍ମନି କୃଷ୍ଣ ସେ ପରମାତ୍ମନି କ'ଣ ହେଲା ଷଷ୍ଠ ଅଧ୍ୟାୟରେ ରହିଛି ଶ୍ଳୋକଟି କିଂ ପୁନଃ ଶ୍ରଦ୍ଧା ଭକ୍ତା କୃଷ୍ଣାୟ ପରମାତ୍ମନେ ଯଚ୍ଛନ୍ ପ୍ରିୟତମ କିନ୍ନୁ ବହୁତ ପ୍ରଦାନ କରିବେ ତାଙ୍କ ପ୍ରିୟତମ ବସ୍ତୁକୁ ଯଦି ପ୍ରଦାନ କରିବେ ରକ୍ତାହତନ ମାତରମ ଯଥା ବହୁବଚନରେ କୁହାଯାଇଛି ମାତରମ କାହିଁକି ନା ଭଗବାନ ନିଜକୁ ବିସ୍ତାର କରିଥିଲେ ଯେତେ ସଂଖ୍ୟକ ବ୍ରଜବାସୀ ଅଛନ୍ତି ସଖା ଥିଲେ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରି ତାଙ୍କ ମାଆଙ୍କର ସ୍ତନ୍ୟପାନ କରିଥିଲେ ତେଣୁ ଯେଉଁମାନେ ଏଇଭଳି ଭାବରେ ତାଙ୍କର ପ୍ରିୟତମ ବସ୍ତୁକୁ ପ୍ରଦାନ କରନ୍ତି ତାଙ୍କର ଅବସ୍ଥା କ'ଣ ହେବ ବ୍ରହ୍ମା ଚିନ୍ତା କରୁଛନ୍ତି ସେଇଟା ସୁଖଦେବ ଗୋସ୍ୱାମୀ ମଧ୍ୟ ଚିନ୍ତା କରୁଛନ୍ତି ସେମାନଙ୍କର ଅବସ୍ଥା କ'ଣ ତନ୍ ମାତର ଯଥା ଯିଏ ତାଙ୍କୁ ପ୍ରିୟ ବସ୍ତୁ ଦେବେ ତାଙ୍କ କଥା ଆଉ କ'ଣ କହିବା ଏତେ ଅସାଧୁ ବ୍ୟକ୍ତି ହେଇକରି ମଧ୍ୟ ସବୁ ପ୍ରକାର ତା'ର କୌଣସି ଯୋଗ୍ୟତା ନଥାଇକରି ମଧ୍ୟ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିକରି ମଧ୍ୟ ବିଷ ପ୍ରଦାନ କରିକି ମଧ୍ୟ ସେ ମାଆଙ୍କର ଗତି ପ୍ରାପ୍ତ ହେଲେ କମ୍ବା ଦୟାଳୁ ଶରଣ ବଜେମ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା ତେଣୁ ଏଇଭଳି ଭାବରେ ବାଲ୍ୟ ଲୀଳା କୌଶଳ ଲୀଳା ଯେତେବେଳେ ଛଅ ବର୍ଷରେ ହେଇଗଲେ ପୌଗଣ୍ଡ ଲୀଳା ଆରମ୍ଭ ହେଲା ଦଶମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତଥସ୍ତ ପୌଗଣ୍ଡ ବୟସ ତୋ ବ୍ରଜେ ତାପରେ ଯେତେବେଳେ ପୌଗଣ୍ଡ ବୟସ ହେଇଗଲା ସେତେବେଳେ ଗାସ୍ତାର ଏତୁ ପଶୁପାଳ ସମତ ମା ବାପା ମାନେ ଚାହୁଁନାହାନ୍ତି ବସୁଦେବ ଦେବକୀ ଚାହୁଁନାହାନ୍ତି ନା ତୁ ଆଉ ଏହା ଗଲୁ ପିଲାଦିନେ ଗଲୁ ଏବେ ବର୍ତ୍ତମାନ ଆଉ ଯିବା ଦରକାର ନାହିଁ ତୁ ରାଜକାର୍ଯ୍ୟ ସମ୍ଭାଳ ନନ୍ଦ ମହାରାଜ ତୁ ତାଙ୍କୁ ସାହାଯ୍ୟ କର ରାଜକାର୍ଯ୍ୟରେ ଆଉ ତୁ କ'ଣ ଯିବୁ ଅନ୍ୟମାନେ ସବୁ ଯିବେ ତୁ କାହିଁକି ଯିବୁ ତୁ ରାଜା ପୁଅ ତୁ କାହିଁକି ଯିବୁ ସେଠିକି ଗାଈ ଚରିବା ପାଇଁ ମନା କରୁଛନ୍ତି କିନ୍ତୁ ନା ସେଇ ଯେଉଁ ବାଛୁରୀମାନେ ଥିଲେ ଏଭଳି ବ୍ୟବସ୍ଥା ହେଲା ସେ ବାଛୁରୀମାନେ ଆଉ ଯିବେ ଗଲେ ନାହିଁ ସେ ବାଛୁରୀମାନେ ସେ ବଡ଼ ହେଇଗଲେଣି ନା ବାଛୁରୀମାନେ ବଡ଼ ହେଇଗଲେଣି ଆଉ ସେମାନେ କ'ଣ ବଡ଼ ଯେଉଁ ଗୋପାଳମାନେ ସେମାନେ ତାଙ୍କୁ ନେବେ ସେମାନେ ଗଲେନି କୃଷ୍ଣ ଯଦି ଆମକୁ ନ ନେବେ ଆମେ କାହିଁକି ଯିବୁ ସେମାନେ ଗଲେ ନାହିଁ ସେ ଗୋଟେ ସମସ୍ୟା ଆସିଗଲା ତେଣୁ କ'ଣ ତତଶ୍ଚ ପୌଗଣ୍ଡ ଭୟ ସତ ବଜେ ବହୁବତୁସ୍ତ ପଶୁପାଳ ସମତ ତେଣୁ ଅନ୍ୟମାନେ ପଶୁପାଳମାନେ ଯେଉଁ ଗୋପାଷ୍ଟମୀ ଦିନ ଗୋପାଷ୍ଟମୀ ଦିନ ଭଗବାନ ଯେତେବେଳେ ଛଅ ବର୍ଷରେ ହେଇଥିଲେ ପୌଗଣ୍ଡ ବୟସରେ ଗୋପାଷ୍ଟମୀ ଦିନ ସବୁ ପଶୁପାଳ ମାନେ କହିଲେ ନାଇଁ ତାଙ୍କୁ ନେବା ଆଉ ସେ ତାଙ୍କୁ ଛାଡ଼ ପଶୁ ପଳେ ଇଏ କରିବେ ସେ ତ ଯାଉନାହାନ୍ତି ଅନ୍ୟ ପଶୁମାନେ ତାକୁ ଅନ୍ୟମାନେ ନେଲେ ମଧ୍ୟ ସେ ଯାଉନାହାନ୍ତି ଆଉ ସେ କ'ଣ କରିବେ ସେ ବାଡ଼େଇଲେ ବାଡ଼େଇବେ ତ ନାହିଁ ଯାହା କଲେ ମଧ୍ୟ ତେଣୁ ଭଗବାନ ଗଲେ ଭଗବାନ ଚାହୁଁଛନ୍ତି ଭଗବାନ ଲୀଳା ହେବ ସେଠି କେତେ ଲୀଳା ଭଗବାନ ରହିଛି ବ୍ରଜରେ ଲୀଳା ବନରେ ଲୀଳା ସବୁଠେଇ ଲୀଳା ଭଗବାନଙ୍କ ଚାଲିବ ଦିନରେ ଲୀଳା ରାତିରେ ଲୀଳା ଲୀଳା ପୁରୁଷୋତ୍ତମ ବୋଲି କୁହାଗଲା ଭଗବାନଙ୍କୁ ଭଗବାନ ରାମଚନ୍ଦ୍ର ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ କୃଷ୍ଣ ହେଲେ ଲୀଳା ପୁରୁଷୋତ୍ତମ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହେଲେ ପ୍ରେମ ପୁରୁଷୋତ୍ତମ ଏସବୁ ତିନି ଜଣ ଯାକ ପୁରୁଷୋତ୍ତମ ତେଣୁ ଲୀଳା ହେବ ଅନେକ ଲୀଳା ହେବ ତେଣୁ ଭଗବାନ ସେଇ ଲୀଳା ଆରମ୍ଭ କରିଦେଲେ ତେଣୁ ପିତାମାତା କହିଲେ ହଉ ଯାହା ହଉ କ'ଣ କରିବା ମନ ଦୁଃଖରେ ବିଦାୟ କଲେ ତାପରେ ଗାଶ୍ଚାର ହେତୁ ସଖୀଭି ସମଙ୍କ ଦେଇ ଗୋଚାରଣ କରିବା ପାଇଁ ଗଲେ ବତ୍ସାଚାରଣ ଆଉ କଲେ ନାହିଁ ଗାହାଚାରନ୍ତୁ ସଖୀଭି ତାଙ୍କ ସଖାମାନଙ୍କ ସହିତ ଗଲେ ସମଙ୍କ ଦେଇ ପାଦ ଟିକିଏ ବଡ଼ ହୋଇଗଲାଣି ଛୋଟ ପାଦ ଥିଲା ପାଦ ଟିକିଏ ବଡ଼ ହୋଇଗଲା ପାଦରେ ଯେଉଁ ଚିହ୍ନ ସବୁ ରହିଛି 19 ଚିହ୍ନ ରହିଛି ଆହୁରି ପରିସ୍ଫୁଟ ହୋଇଗଲା ବ୍ରଜଧାମରେ ଭଗବାନଙ୍କ ସବୁ ପାଦର ଚିହ୍ନ ସବୁ ରହିଛି ପରିସ୍ଫୁଟ ହୋଇ ଉଠିଲା ବୃନ୍ଦାବନ ପୁଣ୍ୟମ ଅତିବ ଚକ୍ରତୁ ବୃନ୍ଦାବନକୁ ଆହୁରି ପୁଣ୍ୟ କରିଦେଲେ ସେ ତ ପୁଣ୍ୟ ଥିଲା ବୃନ୍ଦାବନ ପୁଣ୍ୟଧାମ ତାକୁ ଆହୁରି ଅଧିକ ପୁଣ୍ୟ କରିଦେଲେ ଚକ୍ରତୁ ପୌଗଣ୍ଡ ଲୀଳା ଆରମ୍ଭ ହେଲା ଭଗବାନ କୈଶୋର ଲୀଳା କୈଶୋର ଲୀଳା ଆକ୍ଚୁଆଲି 11 ବର୍ଷରୁ ହେବା କଥା କିନ୍ତୁ ଭଗବାନଙ୍କର 8 ବର୍ଷରୁ କୈଶୋର ଲୀଳା ଆରମ୍ଭ ହୋଇଥିଲା ରାସ ଲୀଳା କରିଥିଲେ 8 ବର୍ଷରୁ କୈଶୋର ଲୀଳା ରାସ ଲୀଳା ଜୟ ଜୟ ଜୋଲ ରାସ ସର୍ବରସ ସାର ପରକୀୟ ଭାବେ ପ୍ରଜିତି ପ୍ରଚାର ତେଣୁ ଏସବୁ ଲୀଳା ଯାହା ସବୁ ଲୀଳା ଚାଲିଥିଲା ସେ କଥା ସବୁ ସନ୍ଧ୍ୟାବେଳେ ଆଲୋଚନା ହେଉଥିଲା ତାଙ୍କର ସଖାମାନେ ସବୁ ଆସି କହିବେ ବ୍ରଜବାସୀମାନଙ୍କ ସହିତ ବୃଦ୍ଧା ବୃଦ୍ଧି ଏସବୁ ଯେଉଁ ରହିଛନ୍ତି ଛୋଟ ପିଲାଠୁ ଆରମ୍ଭ କରି ସମସ୍ତେ ଶୁଣିବେ ଆଜି କୃଷ୍ଣ ଏଇଆ କଲେ ଏଇଆ କଲେ ଏଇଆ କଲେ ଏଇଆ କଲେ ଲୀଳା କଥା ଚାଲିଥିବ ଲୀଳା ଯେମିତି ସେମାନେ ଅନୁଭବ କରୁଛନ୍ତି କୃଷ୍ଣ ଏଇଠି କରୁଛନ୍ତି ଲୀଳା ଏଇଭଳି ଭାବେ ବକାକୁ ହତ୍ୟା କଲେ କେତେ ଛନ୍ଦ ଜାଣିଲୋ ସହି ନନ୍ଦ ରାଜାର ଟିକି ପିଲାଟି କେତେ ଛନ୍ଦ ଜାଣିଲୋ ସହି ଟିକି ପିଲା ବୋଲି ଯାହାକୁ କହୁ ଟିକି ପିଲା ବୋଲି ତିରି ପକାଇଲା ପକାର ପାଟି କେଡ଼େ ଛନ୍ଦ ଜାଣିଲୁ ଆର ଟିକି ପିଲାଟି କେଡ଼େ ଛନ୍ଦ ଜାଣ ସେମାନେ ଯେଉଁ କଥା କହୁଥିଲେ ଆମ ଭଳି କହୁଥିଲେ ଆମ ଭଳି କହୁଥିଲେ ନା ଗୀତ ଆକାରରେ କହୁଥିଲେ ଗୀତ ବୋଲି ବୋଲିକି କହୁଥିଲେ ଭଗବାନ ଏଭଳି ଲୀଳା କଲେ କଥା ଗାହନ ତାଙ୍କର କଥା ହେଉଛି ଗାହନ ସେଠି ସେଠି ଗଦ୍ୟ ନାହିଁ ସେଠି ସବୁ ପଦ୍ୟ ଗୀତ ଆକାରରେ ବୋଲୁଥିବେ ଏଇଭଳି କଲେ ସେମିତି କଲେ ସେଭଳି କଲେ ଏଇଭଳି ଗୀତ ଆକାରରେ ବୋଲୁଥିବେ ସବୁ ସେମାନେ ସବୁ ଶୁଣୁଥିବେ ସେମାନେ ପ୍ରଶ୍ନ ମଧ୍ୟ ଗୀତ ଆକାରରେ ବୋଲୁଥିବେ ପ୍ରଶ୍ନ ଯେଉଁ କରିବେ ସେମାନେ ମଧ୍ୟ ଗଦ୍ୟ ନୁହଁ ସବୁ ପ୍ରଶ୍ନ ପଦ୍ୟ ଆକାରରେ ସବୁ ପଦ୍ୟ ଆକାରରେ ସବୁ ପ୍ରଶ୍ନ ସବୁ ପଦ୍ୟ ସବୁ ପଦ୍ୟ ଗୀତ ଆକାର ସବୁ ଗୀତ ସେଠି କଥା ଗାନ ନାଟ୍ୟ ଗମନ ଅପି କଥା ହେଉଛି ଗାନ ସେଠି ତେଣୁ ଯିଏ କହୁଥିବେ ସେ ଗାନରେ ଗାନ କରି କହୁଥିବେ ବିଭିନ୍ନ ସ୍ୱର ବିଭିନ୍ନ ଛନ୍ଦ ବିଭିନ୍ନ ରହି ସବୁ କହୁଥିବେ ତେଣୁ ପ୍ରଶ୍ନ ଯେଉଁ ପଚାରୁଥିବେ କେମିତି ଏଇଟା ହେଲା କେମିତି ହେଲା ସେଇଟା ମଧ୍ୟ ପ୍ରଶ୍ନରେ ଯେମିତି ଯେଉଁ ଅର୍ଜୁନ ପଚାରିଲେ ଅଥ କେନ ପ୍ରୟୁକ୍ତ ୟଂ ପାପଂ ଚରତି ପୁରୁଷ ଅନିଚ୍ଛନ୍ନ ବିବାହ ସ୍ନେହ ବଳା ଦିବ ସବୁ ପ୍ରଶ୍ନ ସବୁ ଗୀତ ସେଠି କେଉଁଠି ଗଦ୍ୟ ନାହିଁ ଭାଗବତରେ ସବୁଠି ପଦ୍ୟ ରହିଛି କିନ୍ତୁ ପଞ୍ଚମ ସ୍କନ୍ଧରେ କେଉଁଠି ଗଦ୍ୟ ରହିଛି କାରଣ କ'ଣ କାରଣ କ'ଣ ସୁଖଦେବ ଗୋସ୍ୱାମୀ ପଦ୍ୟରେ ଲେଖିପାରିଲେ ନାହିଁ ନା କ'ଣ କାରଣ କ'ଣ କି କହିବେ ମୁଁ କେଉଁଠି ଲେଖା ହେଇନି କେଉଁଠି ମୁଁ ସେଇଟା ମୁଁ ତାର ଆନ୍ସର ଜାଣିଛି ଦେଖେ ସୁଖଦେବ ଗୋସ୍ୱାମୀ ମନେ ପଡ଼ିଲା ନାହିଁ କାରଣ ହେଉଛି କ'ଣ ନା ଗଦ୍ୟଟା ଯଦି ନ ରହିବ ଖାଲି ପଦ୍ୟ ରହିଲେ ଅଧୁରା ହେଇଗଲା ନା ଭଗବାନ ଗଦ୍ୟ କରିଛନ୍ତି କାରଣ ପାଇଁ କରିଛନ୍ତି
ଗଦ୍ୟରେ ମଧ୍ୟ ରହିଛି ନା, ଗଦ୍ୟ କାନ୍ଦିବନି ପ୍ରଭୁ ମୋତେ କିଛି ଗଦ୍ୟ କିଛି ଗଦ୍ୟରେ କିଛି ଦେଲ ନାହିଁ, ରୋଲ୍ ଦେଲ ନାହିଁ, ଭଗବାନଙ୍କ ଲୀଳା ବର୍ଣ୍ଣନା କରିବା ମୋତେ କିଛି ଦେଲ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ସ୍ଥାନ ଦେଲେ ପଞ୍ଚମ ସ୍କନ୍ଧରେ, ଗଦ୍ୟମାନଙ୍କୁ ସବୁ ରଖାଗଲା। ଭଗବାନ ଭରତ ମହାରାଜଙ୍କ କଥା ସବୁ ରହିଛି, ସବୁ ଗଦ୍ୟ ଆକାର ସବୁ ରହିଛି। ମୁଁ ଗୋଟେ ଥର ଭାଗବତ କଥା କହୁଥିଲି, ଏଇ ସପ୍ତାହ ଗୋଟେ ହେଇଥିଲା ଆରି ଉପରେ ଜଡ଼ ଭରତ ପ୍ରସଙ୍ଗ, ଅମୃତ ଉତ୍ସବ। ସିଦ୍ଧ ସ୍ୱାମୀ କହୁଛନ୍ତି ଅମୃତ ଉତ୍ସବ, ଅମୃତ ଅମୃତଟା କେତେବେଳେ ମୃତ ହେବ ନାହିଁ, ଯେତେବେଳେ ଦେଲେ ସେଇଟା ଅମୃତ। ଆମର ଭକ୍ତମାନେ ସବୁବେଳେ କହିବେ ଆମକୁ ଅମୃତ ଦିଅ, ଫଳ କ'ଣ ନେବ ନା ଅମୃତ ଦିଅ, ଅମୃତ ଭଣ୍ଡା ଅମୃତ। ସେ କେବେଳେ ମୃତ ଜିନିଷ ନୁହଁ, ସବୁବେଳେ ଅମୃତ। ଏଇ ଭଗବାନଙ୍କ ଏଇ ଯେଉଁ ଲୀଳା, ଭଗବାନ ଋଷଭଦେବ ତାଙ୍କ ପୁତ୍ର ଭରତ ମହାରାଜଙ୍କ ଲୀଳା ଯେଉଁ ରହିଛି, ଯାହାଙ୍କ ନାମ ଅନୁସାରେ ଆମ ଭାରତବର୍ଷ ହେଇଛି, ଏଇଟା ଅମୃତ ଅମୃତ ବର୍ଷ ବୋଲି ଅମୃତ ଉତ୍ସବ ବୋଲି କୁହାଯାଇଛି, ଅମୃତ ଉତ୍ସବ। ଗଦ୍ୟ ଆକାର ହେଇଛି, ବହୁତ କଷ୍ଟ ଗଦ୍ୟ ଆକାର। ମୁଁ ଚାହୁଁନଥିଲି ସେଇଟା କହିବା ପାଇଁ, ଆମର ଭୁବନେଶ୍ୱରରେ ଗୋଟେ ସ୍ଥାନରେ ହେଇଥିଲା, ଏଇ ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ସରିଲା, ସ୍ନାନ ପୂର୍ଣ୍ଣମୀ ଯେଉଁଦିନ ସରିବ ତା ପୂର୍ବଦିନ ସରିଲା, ସ୍ନାନ ତା'ପର ଦିନ ସ୍ନାନ ପୂର୍ଣ୍ଣମୀ, ତିନି ଚାରି ବର୍ଷ ତଳର କଥା। ସେଇଠି ଯେଉଁ ରହିଛି ଆମର କଳ୍ପନା ଛକରେ ରହିଛି ବୁଦ୍ଧେଶ୍ୱରୀ ମନ୍ଦିର, ସେଇଠି ଆମର ଗୋଟେ କଥା ହେବା ପାଇଁ ଠିକ୍ ହେଲା। ତେଣୁ ସେଠି ବୁଦ୍ଧେଶ୍ୱରୀ ରହିଛନ୍ତି, ଦୁର୍ଗାଦେବୀ ରହିଛନ୍ତି, ତେଣୁ କ'ଣ କୁହାହେବ କ'ଣ କୁହାହେବ କହିକିରି ସେ ଆମର ଗୋକୁଳାନନ୍ଦକୁ ଯାଇଥିଲେ। ଗୋକୁଳାନନ୍ଦକୁ କହିଲେ ତୁମର ଏଇଠି ରହିଛି, ତୁମେ ଏଇଟାକୁ କରୁନ ଜଡ଼ ଭରତ ପ୍ରସଙ୍ଗ। ମୁଁ ଚାହୁଁଛି ଏଇଟା କେମିତି ନହନ୍ତା କି, ହେ ଗଦ୍ୟ ସବୁ କଷ୍ଟ ସବୁ ଶବ୍ଦ ରହିଛି, ଏମିତି କ'ଣ ହେବ? ସେମାନେ ସବୁ କହିଲେ ହଁ ନାହିଁ ସେଇଟା ହଉ ତାହେଲେ ଆଉ। ତେଣୁ ମୁଁ କହିଲି, ବାଧ୍ୟ ହେଇକି କହିଲି ଆଉ କ'ଣ, ଆଉ ଗୋଟେ ସୁଯୋଗ ମିଳିଲା ଏସବୁ ବର୍ଣ୍ଣନା କରିବା ପାଇଁ। ତେଣୁ ଏଇଭଳି ଭାବରେ କୈଶୋର ଲୀଳା, ଭଗବାନ ରାସ ଲୀଳା ଇତ୍ୟାଦି ଏଇଭଳି ଭାବରେ ଏଗାର ବର୍ଷ କାଳ ଯେଉଁ ଲୀଳା ସବୁ ହେଇଥିଲା, ଆଜି ସମସ୍ତ ପ୍ରଜାବାସୀମାନେ ପଶୁପକ୍ଷୀଠୁ ଆରମ୍ଭ କରି ଗଛ ଲତା ଇତ୍ୟାଦି ସମସ୍ତେ ଭଗବାନଙ୍କ ବିରହରେ ଯେଉଁ ଏଗାର ବର୍ଷ କାଳ ତାଙ୍କର ସଙ୍ଗ ଲାଭ କରିଥିଲେ, ସେମାନେ ଆଜି ଭଗବାନ ବିରହରେ ମୃତପ୍ରାୟ ହୋଇକି ରହିଛନ୍ତି। ତାଙ୍କର ଜୀବନ ନଥିଲା ଭଳି ଲାଗୁଛି, ମୃତପ୍ରାୟ ହୋଇଯାଇଛନ୍ତି। ତେଣୁ ଆଜି ଯେତେବେଳେ ଉଦ୍ଧବ କୃଷ୍ଣ ଲୀଳା ଗୁଣ ଗାୟନ କୃଷ୍ଣ ଲୀଳାକୁ ଗାୟନ କରୁଛନ୍ତି, ସେମାନେ ରମ୍ୟା ମାସ ଗୋକୁଳମ, ଗୋକୁଳ କହିଲେ ଆମେ ଗତକାଲି କହିଥିଲେ ସବୁ ବୃଦ୍ଧ ବୃଦ୍ଧା ପଶୁ ପକ୍ଷୀ ବୃକ୍ଷ ଲତା ସମସ୍ତଙ୍କୁ ଆନନ୍ଦ ପ୍ରଦାନ କଲେ, ଆମେ ଗତକାଲି କହିଥିଲେ ଏଇଟା। ତେଣୁ ଏଇଭଳି ଭାବରେ ଯାବନ୍ତି ଅହନି ନନ୍ଦସ୍ୟ ଯାବତ ଅହନି, ସେଠି କହିଲେ କତିଚିତ୍ ମହାସାନ, ଏଠି କହିଲେ ଯାବତ ଅହନି। ଆମର ଗୋଟେ ଗୋପାଳ ଚମ୍ପୁନା ଗର୍ଗ ସଂଗୀତରେ ବର୍ଣ୍ଣନା କରାଯାଇଛି, ସକାଳ ହେଲେ ରାତିରେ କୌଣସି ମତେ ଗୋପୀମାନେ ରହିଯାଇଥିବେ, ରାତିରେ କୌଣସି ମତେ ଛଟପଟ ହେଇକି ରହିବେ, ସକାଳ ଯେମିତି ହେବ ଛଟପଟ ହେବେ, କେମିତି ଉଦ୍ଧବ ଆସିବେ, ଉଦ୍ଧବ ଆସିଲେ ଆମର କଥା ଆରମ୍ଭ ହେବ, କୃଷ୍ଣ କଥା ଆରମ୍ଭ, ଭାଗବତ କଥା ଆରମ୍ଭ ହେବ, ସକାଳ କେମିତି ହେବ, ରାତି କେମିତି ପାଇବ, ରାତି ଅଧରେ ନିଦ ଭାଙ୍ଗି ଯାଉଥିବ, ଦେଖୁଥିବେ ପୂର୍ବ ଦିଗକୁ, ହେଇନାହିଁ ସୂର୍ଯ୍ୟ ଉଦୟ ହେଇନାହିଁ, ଆଉ କେତେ ଘଡ଼ି ରହିଲା, ଚଉଦ ଘଣ୍ଟା ନଥିଲା, ତୁ ଦେଖିଥିଲେ ଯାହା ବି ହଉ, ଏମିତି ହେଇକିରି ଚିନ୍ତା କରୁଛୁ କେତେବେଳେ ସକାଳ ହେବ। ସେତେବେଳେ ସକାଳ ହେଲା ମାନେ ଉଦ୍ଧବ ଆସି ପହଞ୍ଚିଯିବେ, ତାଙ୍କ ପ୍ରାଣ ଆସି ପହଞ୍ଚିଗଲା, ଭଗବାନ କଥା ଚାଲ, ଭାଗବତ କଥା ଆରମ୍ଭ ହେବ, ଉଦ୍ଧବ ଭାଗବତ କଥା କହିବେ, ଉଦ୍ଧବ ଭାଗବତ କଥା କହିଛନ୍ତି ଆଉ ଗୋଟେ ଜାଗାରେ, ଏଠି କହିଛନ୍ତି ଆଉ ଗୋଟେ ଜାଗାରେ ମଧ୍ୟ କହିଛନ୍ତି, ଯେତେବେଳେ ଭଗବାନ ଚାଲିଯିବେ, ଅର୍ଜୁନ ତାଙ୍କର ପତ୍ନୀମାନଙ୍କୁ ଆଣିକି ଆସିବେ, ଭଗବାନ ଖବର ଦେଇଥିବେ ଅର୍ଜୁନ ତୁମର ପତ୍ନୀମାନଙ୍କୁ ସୁରକ୍ଷା ପ୍ରଦାନ କର, ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଆଣିକି ଆସୁଥିବେ, ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ସେ କଥା ଏମିତି କୁହାଯାଇଛି, କେତେ ଜଣ ଗୋପାଳ ବାଳକ ଆସିକିରି ସେମାନେ ବାଡ଼ି କେତେ ଖଣ୍ଡ ଧରିକିରି ଅର୍ଜୁନକୁ ପରାସ୍ତ କରିଦେବେ, ଅର୍ଜୁନ ଗାଣ୍ଠିବଧନ ଥାଇକିରି ମଧ୍ୟ କିଛି କରିପାରିଲେ ନାହିଁ। ତେଣୁ ସେ ସୂଚନା କଲେ, ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ସେଇଟା କୁହାଯାଇଛି, ବଞ୍ଚିତ ହଂ ମହାରାଜ ହରିଣା ବନ୍ଧୁ ରୂପେଣ ଜେନେ ମେ ଆପଲୁତ ତେଜ ଦେବ ବିସ୍ମାପନଂ ମହତ୍। ଅର୍ଜୁନଙ୍କର ଯେଉଁ ତେଜ ଥିଲା, ଶିବଜୀ ମଧ୍ୟ ବିସ୍ମୟ ହୋଇଯାଉଥିଲେ, ଶିବଜୀ ମଧ୍ୟ ପରାସ୍ତ ହୋଇଯାଇଥିଲେ, ଏତେ ତେଜ ଥିଲା। କିନ୍ତୁ ଆଜି ସେ ତେଜ କୁଆଡ଼େ ଚାଲିଗଲା, ସେ ଗାଣ୍ଠିବଧନରୁ କିଛି ତେଜ ରହିଲା ନାହିଁ, ସାମାନ୍ୟ ବାଳକ କେତେ ଜଣ ଆସିକରି ଏ ଲାଠିଫାଟି ଦେଖେଇକିରି ତାଙ୍କୁ ଅର୍ଜୁନକୁ ପରାସ୍ତ କରି ନେଇଗଲେ, ତାଙ୍କ ପତ୍ନୀମାନଙ୍କୁ ପଳେଇଲେ। ଇଏ ପ୍ରକୃତରେ ସେଇ ଭଗବାନ, ସେ ଆଦିକୃଷ୍ଣ, ଆଦିକୃଷ୍ଣ ଗୋପାଳ ବାଳକ ରୂପରେ ଆସି ନେଇଗଲେ, ସେମାନେ ସବୁ ଯାଇ ପହଞ୍ଚିଗଲେ ବୃନ୍ଦାବନରେ, ବୃନ୍ଦାବନରେ ଯାଇ ଦେଖୁଛନ୍ତି ସମସ୍ତେ ମନ ଦୁଃଖରେ ରହିଛନ୍ତି ଭଗବାନ ବିରହରେ, ଯେମିତି ବର୍ତ୍ତମାନ ଗୋପୀମାନେ ରହିଛନ୍ତି ସେଇଭଳି ଭାବେ ବିରହରେ ରହିଥିଲେ। କିନ୍ତୁ କାଳିନ୍ଦୀ, ଯମୁନା ଦେବୀ କାଳିନ୍ଦୀ, ସିଏ ତାଙ୍କର କୌଣସି ମନ ଦୁଃଖ ନାହିଁ, ସିଏ ବହୁତ ଆନନ୍ଦରେ ଅଛନ୍ତି।
ତେଣୁ ଅନ୍ୟ 16107 ରାଣୀ କହୁଛନ୍ତି, ଏ କାଳିନ୍ଦୀ ତୁ କେମିତି ଏତେ ଆନନ୍ଦରେ ରହିଛୁ, ଆମେ କୃଷ୍ଣଙ୍କ ବିରହରେ ଆମେ ରହିପାରୁନାହୁଁ, ଆମେ ସବୁବେଳେ ଯନ୍ତ୍ରଣା ଭୋଗ କରୁଛୁ। ନା ମୁଁ କୃଷ୍ଣଙ୍କର ବିରହ ସିନା ଅନୁଭବ କଲେ ମୁଁ ବିରହ ଦୁଃଖ ପାଇବି, ମୁଁ ତ କୃଷ୍ଣଙ୍କ ବିରହ ଅନୁଭବ କରୁନାହିଁ। ନା କେମିତି, ନା ମୁଁ ଭାଗବତ ଜାଣିଛି, ଭାଗବତ ଜାଣିଛି, ଆମକୁ କହ। ନା ଉଦ୍ଧବ କହିବେ, ତେଣୁ ଉଦ୍ଧବ ଉଦ୍ଧବ ବର୍ତ୍ତମାନ ମୋତେ ଦୁଇ ଜାଗାରେ ଅଛନ୍ତି, ଗୋଟେ ଜାଗାରେ ହେଉଛନ୍ତି ଭଗବାନ ପଠେଇଲେଣି ତାଙ୍କୁ ପଠା ଗଲା ଯାହା କେଉଁଠିକି ବଦ୍ରିନାଥ, ଆଉ ଗୋଟେ ଜାଗାରେ ରହିବେ, ଏଇଠି ଆସିବେ, ସେ ଶୋକଟି ଆସିବ। ପ୍ରାର୍ଥନା କରିବେ ଭଗବାନଙ୍କୁ, ପ୍ରଭୁ ମୋତେ ବୃନ୍ଦାବନରେ ଗୋଟେ ଗୁଳ୍ମ ଲତ ଔଷଧି କରିଦିଅନ୍ତୁ, ଏବଂ ସେ ରହିଛନ୍ତି ସେଇଠି ଗୁଳ୍ମ ଲତ ଔଷଧ ହେଇକିରି। ତେଣୁ ସେଇଠି କ'ଣ ହେଲା, ଗୋପୀମାନେ ସେଠି ସବୁ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କୀର୍ତ୍ତନ କରିବାରୁ ଉଦ୍ଧବ ଆସିଲେ, ଆସ୍ତେ ଆସ୍ତେ ବାହାରିଲେ ସେଠୁ। ଗୁଣମଲତ ଔଷଧି ରହିଛନ୍ତି ସିଏ, ତାଙ୍କର ରୂପରେ ଆସିଗଲେ ଭାଗବତ କଥା କୁହାଯିବ ବୃନ୍ଦାବନରେ, କିଏ ଶୁଣିବେ, ଶ୍ରୋତା ହେଉଛନ୍ତି 16108 ରାଣୀ କୃଷ୍ଣଙ୍କର, ତେଣୁ 108 ରାଣୀ ଶୁଣିବେ। ସୁରକ୍ଷା କିଏ ପ୍ରଦାନ କରିବ, ଡକାଗଲା ପରୀକ୍ଷିତ ମହାରାଜକୁ, ପରୀକ୍ଷିତ ମହା ସେତେବେଳେ ଭଗବାନ ତ ଚାଲିଗଲେଣି, ତାଙ୍କ ବ୍ରଜରଣ ହେବ, ଭଗବାନଙ୍କର ପୁଅ ହେଉଛନ୍ତି କୃଷ୍ଣଙ୍କର ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ତାଙ୍କର ପୁତ୍ର ହେଉଛନ୍ତି ଅନିରୁଦ୍ଧ, ଅନିରୁଦ୍ଧ ପୁତ୍ର ହେଉଛନ୍ତି ବଜ୍ରଣ ହେବ, ବଜ୍ରଣ ହେବ ମଥୁରାରେ ରାଜା ହେଲେ। ତେଣୁ ଡକେଇ ପଠେଇଲେ ପରୀକ୍ଷିତ ମହାରାଜକୁ, ପରୀକ୍ଷିତ ତୁମେ ଆମକୁ ସୁରକ୍ଷା ଦିଅ, ଆମେ କଥା କହି ଭାଗବତ ଶୁଣିବୁ। ତେଣୁ ପରୀକ୍ଷିତ ମହାରାଜ ସୁରକ୍ଷା ଦେଲେ, କିନ୍ତୁ ତାଙ୍କ ମନ ଦୁଃଖ, ମୁଁ ଶୁଣିପାରିବି ନାହିଁ ଭାଗବତ, ନା ତୁ ଆମେ ଶୁଣିବ, ଭବିଷ୍ୟତରେ ଶୁଣିବ, ତୁମେ ପ୍ରଥମ ବକ୍ତା ହେବ ଭାଗବତମର, ଏସବୁ କଥା ରହିଛି। ତେଣୁ ଉଦ୍ଧବ ସେଠି ଭାଗବତ କଥା କହିଲେ, ଭାଗବତ କଥା ଶୁଣି ସେମାନେ ଭଗବତ ଧାମକୁ ଚାଲିଲେ, ଏସବୁ କଥା ରହିଛି ଘଟଣା, ଭାଗବତରେ ବର୍ଣ୍ଣନା କରାଯାଇଛି, ଅନ୍ୟ ପୁରାଣ ସବୁ ବହିଛି। ତେଣୁ ଏହିସବୁ ରହିଛି ବିଭିନ୍ନ ପ୍ରକାର କଥା ଭାଗବତ। ସକାଳ ହେଲେ ଗୋପୀମାନେ ଅପେକ୍ଷା କରିଛୁ କେତେବେଳେ ଉଦ୍ଧବ ଆସିବେ, କେତେବେଳେ ଉଦ୍ଧବ ଆସିଲେ, ଯାଇକି ଦେଖୁଥିବେ ଆସିଲେ କି ନାହିଁ, ନା ଆସିଲେ, ଏ ଆସିଲେ ଆସିଲେ, କେତେ ଆନନ୍ଦ ଭାଗବତ ଶୁଣିବା ପାଇଁ। ଆମର କ'ଣ, ହେ ଭାଗବତ ଆରମ୍ଭ ହବ, ଯାଅ ଶୋଇପଡ଼ିବ, ଶୋଇପଡ଼ିବ, ଭାଗବତ ଆରମ୍ଭ ହବ ଶୋଇପଡ଼ିବା। କିନ୍ତୁ ଗୋପୀମାନଙ୍କର ରାତିରେ ନିଦ ନାହିଁ, କେତେବେଳେ ଭାଗବତ ଆରମ୍ଭ ହବ, ଉଦ୍ଧବ ଆସିବେ, ଉଦ୍ଧବକୁ ଦେଖିଲେ ତାକୁ ଆନନ୍ଦ, କୃଷ୍ଣଙ୍କୁ ଦେଖିଲା ଭଳିଆ ଆନନ୍ଦ ଲାଗୁଥିଲା। ଉଦ୍ଧବ ଅର୍ଥ ହେଉଛି ଉତ୍ସବ, ଆମେ କହିଥିଲେ ସେଇଟା ଉତ୍ସବ, ଆସିଗଲେ ଭଗବାନ କଥା ହିଁ ଉତ୍ସବ। ତବ କଥାମୃତମ୍ ତପ୍ତ ଜୀବନମ୍ କବି ବିରୀଡ଼ିତମ୍ କର୍ମ ସାପହମ୍ ଶ୍ରବଣ ମଙ୍ଗଳମ୍ ଶ୍ରୀମଦ ଆତତମ୍ ଭୁବି ଗୁଣାଦିତେ ଭୂରି ଧାରଣା। ତାଙ୍କୁ ରାତିରେ ନିଦ ନାହିଁ, ଆମକୁ ସକାଳେ ଆମେ ଶୋଇପଡ଼ୁଛୁ, ସକାଳ ହେଇଗଲେ ଆମେ ଶୋଇପଡ଼ିବୁ, ଭାଗବତ କଥା ତ ଶୋଇପଡ଼ିବା ଏଇ ସମୟଟା, ଏଇ ସମୟ ଲିଜର୍ ଅଛି, ଭକ୍ତମାନଙ୍କ ହେଉଛି ଲିଜର୍ ଟାଇମ୍, ଏଇଟା ଭାଗବତ କଥା ହେଉଛି ଲିଜର୍ ଟାଇମ୍, ସେଟା ଶୋଇପଡ଼ିବା। କିନ୍ତୁ ଗୋପୀମାନଙ୍କର ରାତିଟା ହେଉଛି, ଦିନଟା ହେଉଛି କ'ଣ, ରାତିଟା ହେଉଛି ଲିଜର୍ ଟାଇମ୍, ସେଠି ଶୋଇପାରୁନାହାନ୍ତି, ଲିଜର୍ ଟାଇମ୍ରେ ଶୋଇପାରୁନାହାନ୍ତି। କେତେବେଳେ ଉଦ୍ଧବ ଆସିବେ ଏଇଟା ବର୍ଣ୍ଣନା କରାଯାଏ, ଯେମିତି ଟିଚର୍ ଆସନ୍ତି ସ୍କୁଲ୍ରେ ପଢ଼ିବା ପାଇଁ, ସ୍କୁଲ୍ରେ ପଢ଼ିବା ପାଇଁ ଛାତ୍ରମାନେ ଚାହୁଁଛନ୍ତି ଆଜି ନ ଆସନ୍ତି କି ସାର୍, କିନ୍ତୁ ଏମାନେ ଏଭଳି ଛାତ୍ରୀ, ଆମର ସାର୍ ଆସନ୍ତୁ, ଆଉ କେମିତି ଆସନ୍ତୁ, ଭଗବାନ ପ୍ରାର୍ଥନା କରୁଥିବେ କୃଷ୍ଣ ତାଙ୍କୁ ପଠାଅ, ଶୀଘ୍ର ପଠାଅ, ଡେରି ହେଇଗଲାଣି, ଡେରି ହେଇଗଲାଣି। ତେଣୁ ଉଦ୍ଧବ ଯେତେବେଳେ ଆସିବେ କୃଷ୍ଣ ଲୀଳା କଥା ଗାୟନ, କୃଷ୍ଣ ଲୀଳା କଥା ଚାଲିବ, ବିଭିନ୍ନ କଥା ବିଭିନ୍ନ କଥା ତାଙ୍କଠୁ ଶୁଣିବେ, ଆଜି ଏଠି ଏଇ ଲୀଳା ହେଇଥିଲା, ଏଠି ଏଇ ଲୀଳା ହେଇଥିଲା, ଏଠି ଲୀଳା ହେଇଥିଲା, ଏଇଭଳି ଭାବରେ ଶୁଣିକରି ସେଇ ଲୀଳାକୁ ଗାୟନ କରିବେ ଗୀତ ମାଧ୍ୟମରେ। ତେଣୁ ଯାବତ୍ ଅହନି ନନ୍ଦସ୍ୟ ବ୍ରଜେ ଅବାସିତ୍ସ ଉଦ୍ଧବ, ଯେତେ ଦିନ ପର୍ଯ୍ୟନ୍ତ ରହିଲେ, ଏ ଦଶ 11 ମାସ ପର୍ଯ୍ୟନ୍ତ ଯେଉଁ ରହିଲେ, ବ୍ରଜକୋଷାଙ୍କ୍ଷଣ ପ୍ରାୟା, ବ୍ରଜକୋଷ ମାନେ ଖାଲି ଗୋପୀମାନଙ୍କୁ ନୁହଁ, ନନ୍ଦ ମହାରାଜ, ଯଶୋଦା ରାଣୀ, ଆଉ ଯେତେ ସବୁ ଉପାନନ୍ଦ ଇତ୍ୟାଦି ଯେତେ ସଖାମାନେ, ପଶୁମାନେ, ପକ୍ଷୀମାନେ, ବୃକ୍ଷମାନେ, ଲତାମାନେ, ସମସ୍ତେ ବ୍ରଜକୋଷା, ବ୍ରଜରେ ଯେଉଁମାନେ ରହିଛନ୍ତି ବ୍ରଜକୋଷା, ବ୍ରଜରେ ଯେଉଁମାନେ ବାସ କରନ୍ତି ସେମାନେ ବ୍ରଜବାସୀ। ଆମର ଜଣେ ବ୍ରଜବାସୀ ଆମକୁ ଏଇଠି ସଙ୍ଗ ଦେଉଛନ୍ତି କୃପା କରିକିରି, ଏ କରୁଣାଦୁରୁ ବ୍ରଜବାସୀ ସିଏ, କ'ଣ ଛୁଟିଆ କଥା, ବ୍ରଜବାସୀ ସ୍ଥାନ କରିବା। ଯେଉଁ ବ୍ରଜକୋଷାଙ୍କ୍ଷଣ ପ୍ରାୟ, ଏଗାର ମାସ ତାଙ୍କୁ ଲାଗିଲା ହେ ଗୋଟିଏ କ୍ଷଣ ହେଇଗଲା ଗୋଟିଏ ଗୋଟିଏ କଥା ଅଛି ନାଗ ଇଏରେ ରାମାୟଣରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଆମର ସମୟ ହେଇଗଲାଣି ଯେତେବେଳେ ଭଗବାନ ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ମିତ୍ରତା କରିଥିଲେ ପ୍ରବର୍ଷଣ ପର୍ବତରେ ଚାରି ମାସ ରହିଲେ ସୁଗ୍ରୀବ ଗଲେ ବାଳୀକୁ ହତ୍ୟା କଲା ପରେ ସୁଗ୍ରୀବ ଯାଇକରି ତାଙ୍କର ରାଜ୍ୟ ପ୍ରାପ୍ତ ହେଲେ କିସ୍କିନ୍ଦା ରାଜ୍ୟ ପ୍ରାପ୍ତ ହେଇକରି ତାଙ୍କ ପତ୍ନୀ ସହିତ ରୁମାଙ୍କ ସହିତ ରହିଲେ ଚାରି ମାସ ବିତିଗଲା ସେ ଜାଣିପାରିଲେ ନା ଚାରି ମାସ ବିତିଗଲାଣି ଏଣେ ରାମଜୀ ଅପେକ୍ଷା କରୁଛନ୍ତି ଚାରି ମାସ ବିତିଗଲାଣି ଆସିନାହାନ୍ତି ମିତ୍ର ଆସିଲେ ନାହିଁ ସୁଗ୍ରୀବ ମିତ୍ର ଆସିଲେ ନାହିଁ ଆମର ଜଣେ ସୁଗ୍ରୀବ ମିତ୍ର ଥିଲେ ପୂଜା କରିଥିଲେ ରାମଙ୍କର ସେଇ ସୁଗ୍ରୀବ ମିତ୍ରକୁ ରାମଜୀ ମନେ ପକାଉଛନ୍ତି ସୁଗ୍ରୀବ ମିତ୍ର ଆସିଲେ ନାହିଁ ଲକ୍ଷ୍ମଣ ତାଙ୍କୁ କ୍ରୋଧ କରିବ ନାହିଁ ତାଙ୍କୁ ମନେକରି ଆଣିବ ଲକ୍ଷ୍ମଣ କେତେବେଳେ କ୍ରୋଧ କରିବେ କ'ଣ କରିବେ ତେବେ କହିଲେ ଲକ୍ଷ୍ମଣ କ୍ରୋଧ କରିକି ଆସିଲେ ରାମାୟଣରେ ବର୍ଣ୍ଣନା କରାଯାଇଛି କ୍ରୋଧ କରି ଯେତେବେଳେ ଆସିଲେ ତମ୍ତମ୍ ହେଇକି ଆସୁଛନ୍ତି ସେତେବେଳେ ସମସ୍ତେ କିସ୍କିନ୍ଦାବାସୀମାନେ ସବୁ ଭୟ କରିଗଲେଣି କ'ଣ ହେବ ଲକ୍ଷ୍ମଣ ସେ ହେଉଛନ୍ତି ଅନନ୍ତଦେବ ଯିଏ ଟିକିଏ କ୍ରୋଧ କରିଦେଲେ ତାଙ୍କ ଚକ୍ଷୁରୁ ଅଗ୍ନି ବାହାରୁଛି ଯେଉଁ ଅଗ୍ନିରେ ସମଗ୍ର 14 ଭୁବନ ଜଳିପଡ଼ି ଛାରକାର ହେଇଯିବ ଏଇସବୁ ରହିଛି ତେଣୁ କିସ୍କିନ୍ଦାକାଣ୍ଡରେ ଏଇଟା ବର୍ଣ୍ଣନା କରାଯାଇଛି ଯେତେବେଳେ ଆସି ପହଞ୍ଚିଲେ ଯେତେବେଳେ ଇଏ ହେଲା ସେତେବେଳେ କ'ଣ ତାଙ୍କର କିଏ ଯେଉଁ ବଳିଙ୍କର ପତ୍ନୀ ଆସି କହୁଛନ୍ତି ତାରା କହୁଛନ୍ତି ଯେ ଯେ କ'ଣ ଯେ ଏ ବିଶ୍ୱାମିତ୍ର କଥା କହିଛନ୍ତି ଇଏ ଏତେ ଦିନ କାଳ ରହିଥିଲେ ନା ବିନା ସ୍ତ୍ରୀରେ ତେଣୁ ଇଏ ଯେଉଁ ସ୍ତ୍ରୀ ପାଇଲେ ଆଉ ସିଏ ଟିକିଏ ଡେରି ହେଇଗଲା କିନ୍ତୁ ସେ କୃଷ୍ଣ ଭଗବାନ ଭୁଲି ନାହାନ୍ତି ଏସବୁ ବ୍ୟବସ୍ଥା କରୁଛନ୍ତି ସୈନ୍ୟମାନେ ପଠାଇଛନ୍ତି ରାବଣର ସେଠି ବର୍ଣ୍ଣନା କରାଯାଇଛି ମହର୍ଷି ବାଲ୍ମୀକିଙ୍କର ରାମାୟଣରେ ବର୍ଣ୍ଣନା କରାଯାଇଛି ରାବଣର କେତେ ସୈନ୍ୟ ଥିଲେ ଲଙ୍କାରେ 170,000 କୋଟି 36 ସହିତ 36,000 ଏବଂ 3600 ରାକ୍ଷସ ରହୁଥିଲେ ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି ତେଣୁ ସୁଗ୍ରୀବ ସବୁ ବାନରମାନଙ୍କୁ ପଠାଇକି ସବୁ ସୈନ୍ୟ ଯୋଗାଡ଼ କରୁଥିଲେ ତେଣୁ ସେଇଠି ସେ କହିଛନ୍ତି ତାରା କହିଛନ୍ତି ଯେ ଲକ୍ଷ୍ମଣଙ୍କୁ ସାନ୍ତ୍ୱନା କରିକି କହୁଛନ୍ତି ଘୃତାଚି ବା ମେନକା ଯେତେବେଳେ ବିଶ୍ୱାମିତ୍ର 60,000 ବର୍ଷ କାଳ ତପସ୍ୟା କରିଥିଲେ 60,000 ବର୍ଷ ତପସ୍ୟା କରିଥିଲା ବେଳେ ଇନ୍ଦ୍ର ଭୟ କରିଗଲେ ମୋ ଚାକିରି ପଳାଇବ ତେଣୁ ମେନକାଙ୍କୁ ପଠାଇଥିଲେ ମେନକାଙ୍କର କାଚର ଋଣୁ ଋଣୁ ଶବ୍ଦ ଶୁଣିକି ତାଙ୍କର ଧ୍ୟାନ ଭଗ୍ନ ହେଇଗଲା ତାଙ୍କର ତପସ୍ୟାର ପତନ ହେଇଗଲା ତାଙ୍କ ସଙ୍ଗ କଲେ ଏସବୁ କଥା ରହିଛି ତେଣୁ ସେଠି ଯେଉଁ ବିଶ୍ୱାମିତ୍ର ତାଙ୍କ ସଙ୍ଗ କରିଥିଲେ ଏଇଠି କହୁଛନ୍ତି ତାରା କହୁଛନ୍ତି 10 ବର୍ଷ ଯେଉଁ ରହିଲେ ମେନକାଙ୍କ ସାଙ୍ଗରେ ତାଙ୍କୁ ଲାଗିଲା ଏକ ଦିନ ଭଳି ହେଲା ଗୋଟେ ଦିନ ଯାଇଛି ସକାଳ ହେଇଗଲା ଆଉ ଇଏ କରିବେ କ'ଣ ଭଗବାନଙ୍କୁ ଯେଉଁ ଜଳ ଦେବେ ସୂର୍ଯ୍ୟଙ୍କୁ ଜଳ ଦେବେ ଏଇଭଳି ଭାବେ ତାଙ୍କୁ ଲାଗୁଥିଲା 10 ବର୍ଷ ତାଙ୍କୁ ଲାଗିଲା ଗୋଟିଏ ଦିନ ଭଳି ତେଣୁ ସେଇଭଳି ଭାବରେ ଗୋପୀମାନେ ଅନ୍ୟମାନେ ସବୁ କିଛି ରହିଲେ 11 ମାସ ପାଖାପାଖି ରହିଲେ ତାଙ୍କୁ ଲାଗିଲା କ୍ଷଣପ୍ରାୟ ଆସନ୍ କୃଷ୍ଣସ୍ୟ ଭାର୍ତ୍ତୟା ଭଗବାନ କଥା ତେଣୁ ଏହିଭଳି ଭାବରେ ଆମକୁ ମଧ୍ୟ ଏଇ ଘଣ୍ଟାଟେ ମାଆ ମଧ୍ୟ କ୍ଷଣ ପଳେଇ ଲାଗିଲା କିନ୍ତୁ ଘଣ୍ଟାଟେ ପଳେଇ ଯାଇଛି ଆମେ ଆଉ କ୍ଷଣପ୍ରାୟ କଲେ ହେବ ନାହିଁ ଆମର ଘଣ୍ଟା ବାଜିଯିବ ତେଣୁ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକୁନ୍ଦ କି ଦାଇ ଗୌର ପ୍ରେମାନନ୍ଦେ।